ତେଣୁ ପଞ୍ଚମ ଅଧ୍ୟାୟରେ ଅର୍ଜୁନ ପ୍ରଶ୍ନ ପଚାରୁଛନ୍ତି। ପ୍ରଥମ ପ୍ରଶ୍ନ ଏକ ନମ୍ବର ପ୍ରଶ୍ନରେ କୁହାଯାଉଛି, ଅର୍ଜୁନ କହୁଛନ୍ତି, ସନ୍ନ୍ୟାସଂ କରୁଣାଂ କୃଷ୍ଣ ପୁନଃ ଯୋଗଶ୍ଚ ସଂସସି ଯଶ୍ଚୈବ ହେତୁରେକ ତମେ ବ୍ରୋହି ସୁନିଶ୍ଚିତମ୍। ତେଣୁ ଭଗବାନ ତୃତୀୟ ଅଧ୍ୟାୟ ସପ୍ତମ ସତର ଶ୍ଳୋକରେ କହିଲେ, ଯସ୍ତୁ ଆତ୍ମନତିବ ସ୍ୟାତ୍ ଆତ୍ମନିବ ତଦୃଶ ତସ୍ କାର୍ଯ୍ୟ ନ ବିଦ୍ୟତେ। ତେଣୁ ଏବଂ ଚତୁର୍ଥ ଅଧ୍ୟାୟ ତେତିଶ ନମ୍ବର ଶ୍ଳୋକରେ କହିଲେ, ସର୍ବକର୍ମାଖିଳ ପାର୍ଥ ଜ୍ଞାନ ପରିସ୍ନାପିତି। ତେଣୁ ଏଇଥିରୁ କର୍ମସନ୍ୟାସକୁ ଭଗବାନ କହିଲେ, ପୁଣି ତାପରେ କହିଲେ ଚତୁର୍ଥ ଅଧ୍ୟାୟ ବୟାଳିଶ ଶ୍ଳୋକରେ ଯେ ତସ୍ମାତ୍ ଜ୍ଞାନ ସନାତନ ଚିତ୍ତର ସଂସମ ଯୋଗ ଆତିଷ୍ଠ ପୃଷ୍ଠ ଭାର ଯୋଗ ବିଷୟରେ କହିଲେ। ତେଣୁ କର୍ମସନ୍ୟାସ ବିଷୟରେ ମନା କଲେ, କର୍ମସନ୍ୟାସ କହିଲେ ନାହିଁ। ତେଣୁ ଏଇ ଦୁଇଟା ଯେଉଁ ଜିନିଷ କହିଲେ, କର୍ମସନ୍ୟାସ ତାପରେ ଯୋଗ, ତେଣୁ ଏଇଟାରୁ କେଉଁଟା ସୁନିଶ୍ଚିତ ଭାବେ ମୁଁ ଗ୍ରହଣ କରିବି ମୋତେ ସେ ବିଷୟରେ କୁହନ୍ତୁ। ପଞ୍ଚମ ଅଧ୍ୟାୟ ପ୍ରଥମ ଶ୍ଳୋକରେ ଅର୍ଜୁନ ପ୍ରଶ୍ନ ପଚାରିଲେ, ତେଣୁ ଭଗବାନ ପ୍ରଶ୍ନର ଉତ୍ତର ଦେଇ କହୁଛନ୍ତି, ସନ୍ନ୍ୟାସ କର୍ମଯୋଗଶ୍ଚ ନିଶ୍ରେୟସା କରୋ ତୈଷ୍ଟୁ କର୍ମସନ୍ୟାସା କର୍ମଯୋଗ ବିଶିଷ୍ୟତେ। ଯଦିଓ ସନ୍ନ୍ୟାସ ଏବଂ କର୍ମଯୋଗ ଦୁଇଟି ଯାକ ନିଶ୍ରେୟସ୍କର ବା ଶ୍ରେୟ ପ୍ରଦାନ କରିବେ, କିନ୍ତୁ ତଥାପି କର୍ମସନ୍ନ୍ୟାସ ଅପେକ୍ଷା କର୍ମଯୋଗଟା ଶ୍ରେଷ୍ଠ, କର୍ମଯୋଗଟା ଶ୍ରେଷ୍ଠ। ଜ୍ଞେୟସ ନିତ୍ୟ ସନ୍ନ୍ୟାସୀ ଯୌନ ଦୃଷ୍ଟି ନ କାଙ୍କ୍ଷତି ନିର୍ଦ୍ୱନ୍ଦ ହି ମହାଭାବ ସୁଖ ବନ୍ଧା ପ୍ରମୁଚ୍ୟତେ। ତାଙ୍କୁ ସେ ନିତ୍ୟ ସନ୍ନ୍ୟାସୀ, ସନ୍ନ୍ୟାସୀର ସଂଜ୍ଞା ଭଗବତୀରେ ଅନେକ ସ୍ଥାନରେ ଭଗବାନ ଦେଇଛନ୍ତି। ତେଣୁ ସିଏ ହେଉଛନ୍ତି ପ୍ରକୃତ ସନ୍ନ୍ୟାସୀ, ଯିଏ ନ ଦ୍ୱେଷ୍ଟି ନ କାଙ୍କ୍ଷତି, ଯିଏ କୌଣସି ଜିନିଷକୁ ଦ୍ୱେଷ କରେ ନାହାନ୍ତି, ଦ୍ୱେଷ କରେ ନାହିଁ ବା କୌଣସି ଜିନିଷକୁ ଆକାଂକ୍ଷ କରେ ନାହିଁ। ନିର୍ଦ୍ୱନ୍ଦ ହିଁ ମହାବାହ, ଏଇ ଭୌତିକ ଜଗତରେ ଦ୍ୱନ୍ଦ୍ୱମୟ ଜଗତ, ଏଇ ଦ୍ୱନ୍ଦ୍ୱମୟ ଜଗତରୁ ଯେଉଁମାନେ ଉର୍ଦ୍ଧ୍ୱକୁ ଗଲେଣି, ନିର୍ଦ୍ୱନ୍ଦ ସ୍ତରକୁ ଗଲେଣି, ସେମାନେ ବହୁତ ସହଜରେ ଶୃଙ୍ଖ ବନ୍ଧା ପ୍ରମୁଚ୍ୟତେ, ଏଇ ଭୌତିକ ଜଗତର ବନ୍ଧନରୁ ସେମାନେ ମୁକ୍ତ ହୋଇଯିବେ, ବହୁତ ସହଜ ସୁଖରେ ମୁକ୍ତ ହୋଇଯିବେ, କଷ୍ଟ ପାଇବାକୁ ପଡ଼ିବ ନାହିଁ। ତେଣୁ ସାଂଖ୍ୟ ଯୋଗ ପୃଥବାଳା ପ୍ରବଦନ୍ତି ନ ପଣ୍ଡିତ ଏକମପି ଆସ୍ତେ ସମୟ ଉଭୟ ବିନ୍ଦିତ ଫଳ। ସାଂଖ୍ୟ ଯୋଗ, ସାଂଖ୍ୟ ଏବଂ ଯୋଗ ଦୁଇଟି ଯାକ ଯେଉଁମାନେ ବିଦ୍ୱାନ ବ୍ୟକ୍ତି ସେମାନେ ଜାଣନ୍ତି ଗୋଟିଏ ବସ୍ତୁ, ଗୋଟିଏ କଥା, ଗୋଟିଏ ତତ୍ତ୍ୱ ନ ପଣ୍ଡିତା, ଗୋଟିକରେ ରହିଲେ ଜଣେ ଦୁଇଟା ଅନ୍ୟ ଏକ ଫଳ ମଧ୍ୟ ପ୍ରାପ୍ତ ହୋଇପାରିବ। ଏକମପି ଆସ୍ତେ ସମୟ ଉଭୟ ବିନ୍ଦିତି ଫଳ, ଯେକୌଣସିରେ ରହିଲେ ଯେକୌଣସିର ଫଳ ପାଇବ, ଏକା ଫଳ ସବୁ ସେଇଟା। ଯତ୍ ସାଂଖ୍ୟ ପ୍ରାପ୍ୟତେ ସ୍ଥାନମ୍ ତ ଯୋଗୀ ରପି ଗମ୍ୟତେ ଏକମ ସାଂଖ୍ୟମ ତ ଯୋଗମ ତ ଯାହା ପଶ୍ୟତି ସ ପଶ୍ୟତି। ସାଂଖ୍ୟ ମାଧ୍ୟମରେ ସାଂଖ୍ୟ ଆଲୋଚନା କରି ଯେଉଁ ସ୍ତରରେ ପହଞ୍ଚିବେ, ଯୋଗରେ ମଧ୍ୟ ସେହି ସ୍ତରରେ ପହଞ୍ଚିବେ। ତେଣୁ ସାଂଖ୍ୟ ଏବଂ ଯୋଗ ଯିଏ ଏକ ବୋଲି ଜାଣନ୍ତି ସେ ପ୍ରକୃତରେ ବିଦ୍ୱାନ, ସେ ପ୍ରକୃତ ବସ୍ତୁକୁ ସେ ଦେଖିପାରେ। ତାପରେ କହୁଛନ୍ତି, ସନ୍ନ୍ୟାସସ୍ତ ମହାବାହ ଦୁଃଖମାତ୍ମ ଅଜଗତ ଯୋଗଯୁକ୍ତ ମୁନିର୍ଭ୍ରମ ନଚିରେଣା ଆଦି ଗଚ୍ଛତି। ତେଣୁ ଏଠି କହିଲେ କର୍ମଯୋଗ ଠାରୁ, ଯେଉଁ କର୍ମସନ୍ନ୍ୟାସ ଠାରୁ କର୍ମଯୋଗଟା ଅଧିକ, କାହିଁକି ନା ସନ୍ନ୍ୟାସ ଯଦି ପ୍ରାପ୍ତ ହେବା ପାଇଁ ତାର ଯୋଗ୍ୟତା ନାହିଁ ତାହେଲେ ସେ ବହୁତ କଷ୍ଟ ପାଏ, ଦୁଃଖମାତ୍ମ ଅଜଗତ ଦୁଃଖ ସେ ପ୍ରାପ୍ତ ହେବ, ତେଣୁ କର୍ମଯୋଗରେ କାର୍ଯ୍ୟ କଲେ ସେ ଦୁଃଖ ଆଉ ସେ ପାଇବ ନାହିଁ। ଯୋଗ ସେ ସେଇ ସ୍ତରକୁ ଯାଇନାହାନ୍ତି, ସନ୍ନ୍ୟାସ ସ୍ତରକୁ ଯାଇନାହାନ୍ତି, ସନ୍ନ୍ୟାସ ଗ୍ରହଣ କରିଦେଲେ ତେଣୁ ସେ ଦୁଃଖ ପ୍ରାପ୍ତ ହେବେ। କିନ୍ତୁ ଯଦି ସେଇ ଯୋଗରେ ସେ ଭଗବାନ ସହ ଯୁକ୍ତ ହେବେ ତାହେଲେ ସେ ଦୁଃଖ ଆଉ ପାଇବ ନାହିଁ, ଆନନ୍ଦରେ ସେ ଭଗବାନ ସହ ଯୁକ୍ତ ହେବେ। ଯୋଗଯୁକ୍ତ ବିଶୁଦ୍ଧ ଆତ୍ମା ବିଜିତାତ୍ମା ଜିତେନ୍ଦ୍ରିୟ ସର୍ବଭୂତାତ୍ମା ଭୂତାତ୍ମା ପୂର୍ବନପି ନ ଅଳ୍ପ୍ୟତି। ଯେଉଁମାନେ ଯୋଗ ମାଧ୍ୟମରେ ଭଗବାନ ସହ ଯୁକ୍ତ ହେଇକି କରୁଛନ୍ତି, ଯେକୌଣସି କାର୍ଯ୍ୟ କଲେ ମଧ୍ୟ ସେ କୌଣସି କାର୍ଯ୍ୟରେ ଯୁକ୍ତ ହୁଅନ୍ତି ନାହିଁ। ତେଣୁ ନୈବ କିଞ୍ଚିତ କରମିତି ଯୁକ୍ତ ମନ୍ୟତେ ତତ୍ତ୍ୱବିତ୍ ପଶ୍ୟନ୍ ଶୁଣନ୍ ଶୋଷଣ ଯୋଗ୍ୟନ୍ ଅଶ୍ରଣ ଗଛନ୍ ସପନ ଶୋଷଣ ପ୍ରଳପନ ବିଶୋଷଣ ଗୁଣନ୍ ଉନ୍ମିଷ ନିମିଷ ନପି ଇନ୍ଦ୍ରିୟାଣି ଇନ୍ଦ୍ରିୟାର୍ଥ୍ୟ ବର୍ତ୍ତନ୍ତେ ଇତି ଧାରୟନ୍। ତେଣୁ ଯିଏ ଭଗବାନଙ୍କର ନିମିତ୍ତ କାର୍ଯ୍ୟ କରୁଛନ୍ତି ସିଏ ସବୁ କାର୍ଯ୍ୟ କଲେ ମଧ୍ୟ କିଛି କାର୍ଯ୍ୟ କରୁନାହାନ୍ତି। ପ୍ରଳପନ କଥା କହିଲେ, ବିସର୍ଜନ ବା ତ୍ୟାଗ କଲେ, ଗୃହଣ ବା ଗ୍ରହଣ କଲେ, ଉନ୍ମିଷନ ଚକ୍ଷୁ ଖୋଲିଲେ ବା ବନ୍ଦ କଲେ, ଏହିଭଳି ଭାବରେ ଯେତେ କାର୍ଯ୍ୟ କରୁଛନ୍ତି, ଆମେ ବହୁତ ପ୍ରକାର କାର୍ଯ୍ୟ ରହିଛି ଆମେ କରୁଛେ। ପାଞ୍ଚଟି କର୍ମେନ୍ଦ୍ରିୟ ଅଛନ୍ତି, ପାଞ୍ଚଟି ଜ୍ଞାନେନ୍ଦ୍ରିୟ ଅଛନ୍ତି, କର୍ମେନ୍ଦ୍ରିୟ ଏବଂ ଜ୍ଞାନେନ୍ଦ୍ରିୟ ମାନଙ୍କ ବିଭିନ୍ନ କାର୍ଯ୍ୟ ଆମେ କରୁଛେ। କିନ୍ତୁ ଯଦି ଭଗବାନଙ୍କ ଉଦ୍ଦେଶ୍ୟରେ କରାଯାଉଛି, ଇନ୍ଦ୍ରିୟାଣି ଇନ୍ଦ୍ରିୟାର୍ଥ ବର୍ତ୍ତମାନ ଧାର ହେଲେ ସେମାନେ ଆତ୍ମା ସ୍ତରକୁ ଯେଉଁମାନେ ଗଲେଣି ସେମାନେ ଜାଣନ୍ତି ଏସବୁ ଇନ୍ଦ୍ରିୟମାନଙ୍କ ଦ୍ୱାରା କାର୍ଯ୍ୟ କରାଯାଉଛି, ସେମାନେ ଏ ଇନ୍ଦ୍ରିୟଠାରୁ ଉର୍ଦ୍ଧ୍ୱରେ, ସେମାନେ ଅଲଗା। ତେଣୁ ଭଗବାନ ଉଦାହରଣ ଦେଉଛନ୍ତି, ରମଣୀୟ ଆଦାୟ କର୍ମାଣି ସନ୍ଧାନ ତତ୍ତ୍ୱା କରୁଛି ଯ ଲିପ୍ୟତେ ନ ସପାପନ ପଦ୍ମପତ୍ର ବିବାହ ସାର। ଏହିଭଳି ଭାବରେ ଭଗବାନ ଉଦ୍ଦେଶ୍ୟ ଯେଉଁ କାର୍ଯ୍ୟ କରାଯାଉଛି ସେ କାର୍ଯ୍ୟ ଦ୍ୱାରା ସେ କୌଣସି ପାପ ଭାବ ଭୋଗ କରିବ ନାହିଁ। ଯେଉଁଭଳି ଭାବରେ ପଦ୍ମପତ୍ର, ପଦ୍ମପତ୍ର ଜଳରେ ଥିଲେ ମଧ୍ୟ ଜଳ ତାକୁ ସ୍ପର୍ଶ କରେ ନା, ବା ଜଳକୁ ସେ ସ୍ପର୍ଶ କରେ ନା। ଯେମିତି ଅର୍ଜୁନ ବହୁତ ଯୋଗରେ ଯେଉଁ ଯୁଦ୍ଧରେ ବହୁତ ଜୀବକୁ ହତ୍ୟା କରିବେ, ବହୁତ ଲୋକଙ୍କୁ ହତ୍ୟା କରିବେ, ଶତ୍ରୁପକ୍ଷ ସୈନିକ ହତ୍ୟା କରିବେ, କିନ୍ତୁ ସେଇଟା ପାପ ବୋଲି କୁହାଯିବ ନାହିଁ, କାହିଁକିନା ସେ ଭଗବାନଙ୍କ ଉଦ୍ଦେଶ୍ୟରେ କର୍ମ କରୁଛନ୍ତି। ସେଇଟା ପାପରେ ପ୍ରଥମେ ସେ ଚିନ୍ତା କରୁଥିଲେ ଏଇଟା ପାପ ହେବ। ଏଇସବୁ ପ୍ରଶ୍ନ ପଚାରି ପ୍ରଥମ ଅଧ୍ୟାୟରେ ସବୁ ପ୍ରଶ୍ନ ପଚାରୁଥିଲେ, ଏଇଟା ପାପ ହେବ, ଏଇଟା ଠିକ୍ ହେବ ନାହିଁ, ଏଭଳି ଭାବରେ ସବୁ କହୁଥିଲେ। କିନ୍ତୁ ଭଗବାନଙ୍କ ପାଇଁ ସେ କାମ କରୁଛନ୍ତି, ସେ ପାପଟା ଆଉ ସେଇଟା ପାପରେ ପରିଣତ ହେବ ନାହିଁ, ସେଇଟା ଭକ୍ତିରେ ପରିଣତ ହୋଇଯିବ। କାୟନ ମନସା ବୁଦ୍ଧା କେବଳ ଇନ୍ଦ୍ରିୟ ବି ଯୋଗିନ କର୍ମ କରୁଛନ୍ତି ସଙ୍ଗମ ତତ୍ତ୍ୱ ଆତ୍ମ ଶୁଦ୍ଧେ। ଆମେ ତିନି ପ୍ରକାର କାର୍ଯ୍ୟ କରୁଛେ, ଶରୀର ଦ୍ୱାରା, ମନ ଦ୍ୱାରା ଏବଂ ବୁଦ୍ଧି ଦ୍ୱାରା। ତେଣୁ ଯୋଗିନ ସଙ୍ଗମ ତତ୍ତ୍ୱ ଆତ୍ମ ଶୁଦ୍ଧେ। ତେଣୁ ଏସବୁ କାର୍ଯ୍ୟ ଯଦି ଭଗବାନଙ୍କ ଉଦ୍ଦେଶ୍ୟରେ କରାଯାଉଛି ତାହେଲେ ସେ ତାର ଆତ୍ମଶୁଦ୍ଧିରେ ପ୍ରାପ୍ତ ହେବ। ଭଗବତ ଗୀତାରେ ଅନେକ ଅର୍ଥ ରହିଛି, କିନ୍ତୁ ଆମର ପ୍ରଭୁପାଦ ମହାରାଜ ଉଦାହରଣ କହିଛନ୍ତି, ସବୁଥିରେ ଭକ୍ତିକୁ ସେ ଭକ୍ତିର ବ୍ୟାଖ୍ୟା କରିଛନ୍ତି। ତେଣୁ ଆମେ ସେହି ଅନୁସାରେ ଆମେ ଭକ୍ତି ହିଁ କହିବା। ଚୈତନ୍ୟଚରିତାମୃତ ବର୍ଣ୍ଣନା କରାଯାଇଛି, ଯେତେବେଳେ ଅଦ୍ୱୈତାଚାର୍ଯ୍ୟ ଚୈତନ୍ୟଚରିତାମୃତ ଚୈତନ୍ୟ ଭାଗବତ ବର୍ଣ୍ଣନା କରାଯାଇଛି, ଅଦ୍ୱୈତାଚାର୍ଯ୍ୟ ଭଗବତ ଗୀତାରେ ଯେଉଁ ଶ୍ଳୋକରେ ଭକ୍ତି ତାତ୍ପର୍ଯ୍ୟ ପ୍ରାପ୍ତ ହୋଇପାରୁନଥିଲେ ସେଦିନ ସେ ଆଉ ଖାଦ୍ୟ ଗ୍ରହଣ କରୁନଥିଲେ। ତେଣୁ ଏହିଭଳି ଭାବରେ ଗୋଟେ ଦିନ ରାତ୍ରିରେ ସେମାନେ କରିଛନ୍ତି, ମହାପ୍ରଭୁ ତାଙ୍କ ସ୍ୱପ୍ନରେ କହିଲେ, ସେ ଭକ୍ତିର ବ୍ୟାଖ୍ୟାକୁ ବର୍ଣ୍ଣନା କଲେ। ସେହି ପ୍ରସଙ୍ଗରେ ସେ କହିଛନ୍ତି, ଏର ଅଧ୍ୟାୟରେ ସେ ଶ୍ଳୋକଟି ଅଛନ୍ତି, ସର୍ବତଃ ପାଣିପାଦଙ୍କ ସର୍ବତୋ କିଶିରମୁଖମ, ସେଇଟା ପ୍ରକୃତ ହେଉଛି ସର୍ବତ୍ର ହେବ, ଏଇଟାକୁ ସେ କହିଥିଲେ, ମହାପ୍ରଭୁ ତାଙ୍କୁ କହିଥିଲେ ଅଦ୍ୱୈତାଚାର୍ଯ୍ୟଙ୍କୁ। ତେଣୁ ସବୁ ଶ୍ଳୋକରେ ପ୍ରଭୁପାଦ ମହାରାଜ ଭକ୍ତିକୁ ବ୍ୟାଖ୍ୟା କରିଛନ୍ତି, ତେଣୁ ଆମେ ମଧ୍ୟ ସେଭଳି ଭାବରେ ଭକ୍ତି ଉପରେ ହିଁ କଥା କହିବା। ତେଣୁ ଯୁକ୍ତ କର୍ମଫଳ ତ୍ୟକ୍ତା ଶାନ୍ତି ମହାପ୍ରତି ନୈଷ୍ଠିକି, ଅଯୁକ୍ତ କାମ କାରଣ ଫଳଶକ୍ତ ନିବଦ୍ଧତେ। ଯୁକ୍ତ କର୍ମଫଳ ତ୍ୟକ୍ତା, ସମସ୍ତେ କର୍ମ କରୁଛନ୍ତି କର୍ମଫଳ ଭୋଗ କରିବା ପାଇଁ, ଯେଉଁମାନେ କର୍ମ ଫଳକୁ ତ୍ୟାଗ କରି କର୍ମ କରୁଛନ୍ତି ଶାନ୍ତି ମହାପ୍ରତି ନୈଷ୍ଠିକି, ସେମାନେ ଶାନ୍ତି ପ୍ରାପ୍ତ ହେବେ। କିନ୍ତୁ ଅଯୁକ୍ତ କାମ କାରଣ ଫଳଶକ୍ତ ନିବଦ୍ଧତେ, ସମସ୍ତେ କର୍ମଫଳ ପ୍ରତି ଆସକ୍ତି ରଖି କର୍ମ କରୁଛନ୍ତି ତେଣୁ ସେମାନେ ଭକ୍ତ ବନ୍ଧନରେ ପଡ଼ିବେ ସେମାନେ। ଫଳଶକ୍ତି ନିବଦ୍ଧତେ ଏଣୁ ସର୍ବକର୍ମାଣି ମନସା ସନ୍ୟସାସ ସୁଖଂ ବସି ନବଦ୍ୱାରେ ପୁରେ ଦେହି ନୈବ କୁର୍ବନ୍ କାରଣ। ତେଣୁ ଆମର ଏଇ ଶରୀରରେ ନଅଟି ଦ୍ୱାର ରହିଛି, ଚକ୍ଷୁ କର୍ଣ୍ଣ ନାସିକା ଜୁହା ବା ମୁଖ ଏବଂ ତଳେ ରହିଲେ ଉପସ୍ଥ ଏବଂ ପାୟୁ, ଏସବୁ ନଅଟି ଯେଉଁ ରନ୍ଧ୍ର ରହିଛି ନବଦ୍ୱାର ପୁରେ ଦେହି, ଏ ନବଦ୍ୱାର ପୁର ବୋଲି କୁହାଯାଉଛି, ଦେହି ଆ ଭିତରେ ରହିଛି। ତେଣୁ ଇନ୍ଦ୍ରିୟମାନେ ଶ୍ରୀ ସୀତାରାମ କି ଇନ୍ଦ୍ରିୟମାନେ ଇନ୍ଦ୍ରିୟ ଇନ୍ଦ୍ରିୟର କାର୍ଯ୍ୟ କରୁଛନ୍ତି ବା ସେ ସବୁ ବିଭିନ୍ନ ପ୍ରକାର କାର୍ଯ୍ୟ କରୁଛନ୍ତି, କିନ୍ତୁ ସିଏ ନୈବ କୁର୍ବନ୍ନ କାରଣ, ସିଏ ସେଥିରେ ଲିପ୍ତ ନୁହେଁ, ସେ ଅଲଗା। ଏଇଭଳି ଭାବରେ ସେ ଦେଖନ୍ତି ଆତ୍ମସ୍ତରକୁ ଯେଉଁମାନେ ଗଲେଣି। ନ କର୍ତ୍ତୃତ୍ୱ ନ କର୍ମାଣି ଲୋକ ସୁଚିତ ପ୍ରଭୁ ନ କର୍ମଫଳ ସ୍ୱଭାବସ୍ତୁ ପ୍ରବର୍ତ୍ତତେ। ଏଇ ଶରୀରରୂପକ ନଗରର ପ୍ରଭୁ ଅର୍ଥାତ୍ ଆତ୍ମା କୌଣସି କର୍ମ ସୃଷ୍ଟି କରେ ନାହିଁ, କିମ୍ବା ସେ ଲୋକମାନଙ୍କୁ କାମ କରିବାକୁ ପ୍ରେରଣା ଦିଏ ନାହିଁ, କିମ୍ବା ସେ କର୍ମଫଳ ସୃଷ୍ଟି କରେ ନାହିଁ। ଏସବୁ ଭୂତ ପ୍ରକୃତିର ତ୍ରିଗୁଣ ଦ୍ୱାରା କରାଯାଉଛି। ସତ୍ୱ ରଜତମ ତିନୋଟି ଗୁଣ ଯେଉଁ ରହିଛି, ଏଇ ତିନୋଟି ଗୁଣରେ ସମସ୍ତେ ଗୁଣର ଦ୍ୱାରା ପ୍ରଭାବିତ ହୋଇ କାର୍ଯ୍ୟ କରୁଛନ୍ତି। ଆ ପୂର୍ବରୁ କୁହାଯାଇଥିଲା ଅହଙ୍କାର ମୂଢ଼ାତ୍ମା କର୍ତ୍ତା ମୃତ୍ୟୁ ମାନ୍ୟତେ, ଯେହେତୁ ସେ ପ୍ରକୃତରେ ପ୍ରକୃତ ତତ୍ତ୍ୱକୁ ଜାଣିପାରୁନାହିଁ ତେଣୁ ସେ ଭାବୁଛି ମୁଁ ସବୁ କରୁଛି ବୋଲି। ତେଣୁ ଭଗବାନ କହୁଛନ୍ତି ନାଦତେ କସଚିତ୍ ପାପଂ ନ ଚାହିଁବ ସୁକୃତଂ ବିଭୁ ଅଜ୍ଞାନ ନା ଭୂତ ଜ୍ଞାନ ତେଣୁ ମୁହିନ୍ତି ଜନ୍ତବ। ତେଣୁ ଭଗବାନ କାହାର ପୁଣ୍ୟକର୍ମର କିମ୍ବା ପାପକର୍ମର ଫଳ ଭୋଗ କରନ୍ତି ନାହିଁ। ଜୀବଙ୍କର ଜ୍ଞାନ ଅବିଦ୍ୟା ବା ଅଜ୍ଞାନତା ଦ୍ୱାରା ଆଚ୍ଛାଦିତ ହୋଇଥିବାରୁ ମେହମାନ ଦିଅନ୍ତି। ଜୀବମାନେ ଯେଉଁ କାର୍ଯ୍ୟ କରୁଛନ୍ତି ସେ ମୋହ ବସାଇ କାର୍ଯ୍ୟ କରୁଛନ୍ତି ସମସ୍ତେ, ଯେମିତି ଅର୍ଜୁନ ଲାଷ୍ଟକୁ କହିଲେ ମୋର ମୋହ ଦୂର ହେଲା, ତେଣୁ ଏ ମୋହଗ୍ରସ୍ତ ଏଇ କାର୍ଯ୍ୟ କରୁଛି, ତେଣୁ ସେମାନେ ହିଁ ତାଙ୍କର କର୍ମଫଳ ଭାଗିହେବେ, ଭଗବାନ ତାହାକୁ ସେ କର୍ମଫଳରେ ଭାଗ ହେବେ ନାହିଁ। ଭଗବାନ ନାଦତେ କସ୍ୟଚିତ୍ ପାପଂ, ତେଣୁ ଏଇଭଳି ଭାବରେ ଜ୍ଞାନ ଜ୍ଞାନ ଦେଶ ନାଶିତମାତ୍ମନ ଦେଶମାଦିତ୍ୟ ଜ୍ଞାନ ପ୍ରକାଶତି ତତ୍ପରମ। ତେଣୁ ଏ ଜ୍ଞାନ ମାଧ୍ୟମରେ ଅଜ୍ଞାନକୁ ନାଶ କରିବା ପାଇଁ ଭଗବାନ କହୁଛନ୍ତି ଜ୍ଞାନ। ତଦ୍ବୁଦ୍ଧୟ ତଦାତ୍ମାନ ତନିଷ୍ଠା ତତ୍ପରାୟଣ ଗଚ୍ଛନ୍ତି ପୁନରାବୃତ୍ତି ଜ୍ଞାନ ନିର୍ଦ୍ଧୃତ କ୍ରମଶ। ତେଣୁ ଯେତେବେଳେ ବ୍ୟକ୍ତିର ମନ ବୁଦ୍ଧି ଶ୍ରଦ୍ଧା ବା ବିଶ୍ୱାସ ଏବଂ ଶରଣାଗତି ଭଗବାନଙ୍କ ଠାରେ ସ୍ଥିର ବା ଦୃଢ଼ ହୋଇଯାଏ, ସେତେବେଳେ ସେ ପୂର୍ଣ୍ଣ ଜ୍ଞାନ ବଳରେ ସମ୍ପୂର୍ଣ୍ଣ ରୂପେ ପାପ ବିମୁକ୍ତ ହୋଇଯାଏ ଏବଂ ଏହିପରି ଭାବରେ ସେ ସିଧା ମୁକ୍ତି ପଥରେ ପଥିକ ହୁଏ। ତେଣୁ ତାପରେ ଶ୍ଳୋକ କହୁଛନ୍ତି, ବହୁତ ସୁନ୍ଦର ଶ୍ଳୋକ, ବିଦ୍ୟା ବିନୟ ସମ୍ପନ୍ନେ ବ୍ରାହ୍ମଣୀ ଗଭୀରସ୍ତିନୀ ସୁନିଚୈବ ସୌଭାଗ୍ୟ ପଣ୍ଡିତା ସଂଦର୍ଶିନ। ଇଏ ପ୍ରକୃତ ବିଦ୍ୟା ଆତ୍ମବିଦ୍ୟା, ଆତ୍ମବିଦ୍ୟା ଆଧ୍ୟାତ୍ମ ବିଦ୍ୟା ବିଦ୍ୟାନାନ୍ତ ସମ୍ବନ୍ଧରେ ଭଗବାନ କହିବେ ବହୁତ ପ୍ରକାର ବିଦ୍ୟା ରହିଛି, ସବୁଠୁ ଶ୍ରେଷ୍ଠ ବିଦ୍ୟା ହେଉଛି ଆତ୍ମବିଦ୍ୟା। ତେଣୁ ଆତ୍ମବିଦ୍ୟା ଯେଉଁମାନେ ପ୍ରାପ୍ତ ହୋଇଛନ୍ତି ସେମାନେ ବିନୟତା ପ୍ରାପ୍ତ ହେବେ, ତେଣୁ ସେମାନେ ସବୁଠାରେ ସମାନ ଦର୍ଶନ କରିବେ। ଜଣେ ବ୍ରାହ୍ମଣ ହୁଅନ୍ତୁ ବା ଗାଭୀଟେ ହୁଅନ୍ତୁ ବା ହାତୀଟେ ହୁଅନ୍ତୁ ବା କୁକୁରଟେ ହୁଅନ୍ତୁ ବା କୁକୁର ହୁଅନ୍ତୁ ଚଣ୍ଡାଳ ହୁଅନ୍ତୁ, ସବୁଠାରେ ସେମାନେ ସମାନ ଦର୍ଶନ କରିବେ, ସେ ଭେଦ ଦର୍ଶନ କରିବେ ନାହିଁ। ଇଏ ହେଉଛି ପଣ୍ଡିତର ସଂଜ୍ଞା ଭଗବାନ ଦେଇଛନ୍ତି। ଚାଣକ୍ୟ ପଣ୍ଡିତର ସଂଜ୍ଞା ଦେଇଥିଲା ଗୋଟେ ପ୍ରକାର ଦେଇଛନ୍ତି ଯେ କ'ଣ ନା ପରଦ୍ରବ୍ୟ ସୁଲୋଷ୍ଟ୍ରବତ୍ ପରଦାରେ ସୁ ମାତୃବତ୍ ପରଦ୍ରବ୍ୟ ସୁଲୋଷ୍ଟ୍ରବତ୍ ଆତ୍ମବତ୍ ସର୍ବଭୂତି ଯ ପଶତି ସେ ପଣ୍ଡିତା। ସେ ପଣ୍ଡିତର ଉଦାହରଣ ଏଇଭଳି ଭାବରେ ଦେଇଛି ସଂଜ୍ଞା ଯେ ପର ସ୍ତ୍ରୀକୁ ମା ଭଳି ଦର୍ଶନ କରିବେ ଏବଂ ପରଦ୍ରବ୍ୟକୁ ଟେକା ପଥର ଭଳି ମୂଲ୍ୟହୀନ ଭଳି ଗ୍ରହଣ କରିବେ ଏବଂ ନିଜର ଶରୀର ଯେମିତି ରହିଛି କଷ୍ଟ ସୁଖ ସୁଖ ରହିଛି ସେଇଭଳି ଅନ୍ୟ ମଧ୍ୟ ରହିବ ଏବଂ ଚିନ୍ତା କରିବେ, ସେ ହେଉଛନ୍ତି ପଣ୍ଡିତ। ଜଣେ ସେ ହେଉଛି ଶାରୀରିକ ଇଏ କ'ଣ ଭୌତିକ ସ୍ତରର ପଣ୍ଡିତ, କିନ୍ତୁ ଯେଉଁମାନେ ପରମାର୍ଥିକ ପଣ୍ଡିତ ସେମାନେ ଏଇଭଳି ଭାବରେ ଦେଖିବେ, ସମସ୍ତଙ୍କୁ ସମାନ ଭାବେ ଦେଖିବେ, କାରଣ ସେ ଆତ୍ମା ଦର୍ଶନ କରୁଛନ୍ତି, ସେ ଶରୀରକୁ ଦର୍ଶନ କରୁନାହାନ୍ତି। ଇଏ ହିବ ଚର୍ଜିତ ସ୍ୱର୍ଗୀୟ जैसा साम्य स्थित मानो ते निर्दोष ही समम ब्रह्म तस्मात् ब्रह्मणि ते स्थित जीवमान मन समभाव स्थिर हो जाती से जन्म मृत्यु बंधन रु मुक्त हो जाती ब्रह्म सदृश से निर्दोष अटंती यहपरी भाव से ब्रह्म अवस्थान अवस्थान कर सारी तेणु ब्रह्मस्तर को गलणी अष्टादश अध्याय ब्रह्मभूत प्रसन्न आत्मा से सब प्रसन्न होकर रे मतलब न प्रोष प्रहुष प्रिय प्राप्य प्रिय वस्तु प्राप्त हेल्ले से बहुत खुशी होगा ना बा न द्विजेत प्राप्य चाप्रिय अप्रिय वस्तु प्राप्त हेल्ले से उद्विग्न हे ना स्थिर बुद्धि रस मूढ़ ब्रह्मभेद ब्रह्मण स्थित ब्रह्मस्तर को गलणी स्थिर बुद्धि होती द्वितीय अध्याय पचार अर्जुन प्रस्तुत प्रज्ञा भाषा सब उत्तर देते चौदह अध्याय मत कणु ये स्थिर बुद्धि बाह्य स्पर्शस्व सत्तात्मा विन्दती आत्मनि यत् सुखम सहयोग स्वब्रह्म जगयुक्त आत्मा सुखम अक्षम स्मृते नियुक्त प्रकृत सुख अक्षय सुख आर केवल शेष हम ना आरटा कहे भौतिक स्तर जो आनंद से विपरीत पर कहु बाह्य स्पर्शस्व सत्तात्मा भौतिक जगत समस्त बाह्य जो सुख भोग करने समस्त आसक्त होकर रही कि जो मैंने अशक्त होकर रही दूरे रे आत्मार जो मैंने आनंद प्राप्त होंगे आत्मनिगत सुखम स्वब्रह्म जगयुक्त आत्मा तेणु से मैंने भगवान सब युक्त हो सुखम अक्षम स्मृते जो सुख प्राप्त हे से केवे शेष हम ना सुखम अक्षम स्मृते अनंत सुख जहाँ कि महाप्रभु कहले आनंदानुभूति वर्धनम ये आनंद रूप सगर सब बढ़ी बढ़िया जीव के शेष हम ना इतनी सरगला ना कि साधारण लोक मैंने संस्पर्शता भोग आनंद प्राप्त हमें तेणु जे ही संस्पर्शता भोग दुख जौन ये आद्यंत कहते हैं नीस रमेत बुद्ध जो मैंने बुद्धिमान नुहटे सतट अनुसत भाग लोक बुद्धिमान नुहति तेणु से मैंने ये भौतिक सुख से आनंद प्राप्त होने चेष्टा कर संस्पर्शता भोग जमी शब्द स्पर्श रूप रस गंध सब रही पांचटी विषय रही भौतिक जगत में चक्षु रूपर संस्पर्श से आनंद प्राप्त होर्ण शब्द स्पर्श से आनंद प्राप्त होभर भाव में जो भौतिक आनंद सब रही दुख जोन बोधे प्राप्त होगापी बहुत जन दुख प्राप्त होगा पड़ो प्रथम कष्ट पड़ो तापर किसी आनंद पाइब तेणु जदि बा किसी आनंद जन प्राप्त होद्य अंतंत कौंते जार आदि अच्छी तार अंत अच्छी तेणु बुद्धिमान व्यक्ति मैंने से आनंदित होंगे ना शक्नोति सोड़ प्राक शरीर विमुखणा काम क्रोधोद्भव बेग सुक्त सुखी नर जो मैंने भगवान सहित युक्त होती सब सुखी रे सुख सुखर रे शक्नोति जो सोड़ शरीर त्याग करवा पूर्व पाक शरीर विमुखणा शरीर त्याग करवा पूर्व जो मैंने सब कुछ सही ने सोड़ सही ने विशेष भाव काम क्रोध उद्भव बेगम काम क्रोध उद्भव बेगम काम बेग छोटी बेग रही काम क्रोध विषय प्रथम विशेष भाव गुरुत्व दि जाऊँगी तेणु ये जो सही नब से सुखी सुखी नर जो अंत सुख अंतर आराम तथा अंतर्ज्योतिर सहयोगी ब्रह्म निर्माण ब्रह्मभूत अधिगछति तेणु आत्मार जो मैंने आनंद प्राप्त हो अंत सुखी अंतर आराम तथा अंतर्ज्योतिर अंत ज्ञान जो मानी आत्मा सम्बन्ध ज्ञान जो मान रही सहयोगी ब्रह्म निर्माण ब्रह्मभूत आदि ब्रह्मभूत स्तर को गले ब्रह्मभूत स्तर और जीवभूत स्तर दु प्रकार स्तर अच्छी साधारण समस्त जीवभूत स्तर रही जीवभूत महाभाव जयदम धार्जित जगत जीवभूत कहले त्रिगुण भितर रही ब्रह्मभूत कहले त्रिगुण ऊर्ध को जीवे चौदह अध्याय भगवान अर्जुन पचारे केमी जड़े त्रिगुण ऊर्ध को जीव भगवान तार उत्तर देवे तेणु लभंते ब्रह्म निर्माण ऋषय क्रमशा छिन्न द्वेदा जतात्मान सर्वभूत हितरता तेणु जो मैंने जहाँ कौन द्वंद्व भाव ना जो समस्त संशय छिन्न कर ଯିଏ ଅନ୍ତରରେ କର୍ମଠ, ଯିଏ ସମସ୍ତ ଜୀବଙ୍କର ମଙ୍ଗଳ ନିମନ୍ତେ ସର୍ବଦା ବ୍ୟସ୍ତ ଏବଂ ଯିଏ ସମସ୍ତ ପାପ ବିମୁକ୍ତ, ସେ ବ୍ରହ୍ମ ନିର୍ବାଣ ଲାଭ କରନ୍ତି। ବ୍ରହ୍ମ ନିର୍ବାଣ କହିଲେ ବହୁତ ଜଗତର ଉର୍ଦ୍ଧ୍ୱ, ତ୍ରିଗୁଣର ଉର୍ଦ୍ଧ୍ୱ, ବ୍ରହ୍ମ ବହୁତ ସ୍ତର ବୋଲି ତାକୁ କୁହାଯାଏ, ସେ ହେଉଛି ବ୍ରହ୍ମ ନିର୍ବାଣ ସ୍ତର। ତେଣୁ କାମ କ୍ରୋଧ ବିଯୁକ୍ତାନାମ ଗତିନାମ ଗତିଚେତସାମ ଅଭିତ ବ୍ରହ୍ମ ନିର୍ବାଣ ବର୍ତ୍ତମାନ ବିଦିତାତ୍ମନା, ସେ କଥାକୁ ଅଲଗା ଅଲଗା ପ୍ରକାର ବୁଝାଉଛନ୍ତି। ଯେଉଁମାନେ ଭୌତିକ କାମନା ଓ କ୍ରୋଧରୁ ମୁକ୍ତ, ଯେଉଁମାନେ ଆତ୍ମାନୁଭୂତି ଲାଭ କରିଛନ୍ତି, ଯେଉଁମାନେ ଆତ୍ମସଂଯମୀ ଏବଂ ପୂର୍ଣ୍ଣତ ଲାଭ ନିମିତ୍ତ ସତତ ପ୍ରଯତ୍ନ କରୁଛନ୍ତି, ସେମାନେ ନିକଟ ଭବିଷ୍ୟତରେ ନିଶ୍ଚିନ୍ତ ଭାବେ ବ୍ରହ୍ମ ନିର୍ମାଣ ଲାଭ କରିବେ। ଏହି ବ୍ରହ୍ମ ନିର୍ମାଣ ସ୍ତର ହେଉଛି ତ୍ରିଗୁଣର ଉର୍ଦ୍ଧ, ଏହି ସ୍ତରକୁ ପ୍ରାପ୍ତ ହେବେ। ତେଣୁ ସ୍ପର୍ଶାନ କୃତ୍ୱା ବହି ବାହ୍ୟ, ପ୍ରଭୁପାଦ ମହାରାଜ ସୁନ୍ଦର କଥା କହିଛନ୍ତି। 26 ଶ୍ଳୋକରେ କହୁଛନ୍ତି, କାମକୃତ ବିଯୁକ୍ତାନ ଗତିନାମ ଗତି ସଦା, ପ୍ରଭୁପାଦ ମହାରାଜ ଉଦାହରଣ ଦେଇଛନ୍ତି ଯେଭଳି ଭାବରେ ଫିସ୍ ଗୋଟେ ମାଛ, ସେ କ'ଣ କରିବ, ଗୋଟେ ମାଛ ମତ୍ସ୍ୟ କେବଳ ତାର ସନ୍ତାନମାନଙ୍କ ଉପରେ ଦୃଷ୍ଟି ନିକ୍ଷେପ କରି ସେମାନେ ପାଳନ କରେ, କୁର୍ମ କେବଳ ଧ୍ୟାନ କରି ତାର ସନ୍ତାନମାନଙ୍କୁ ପାଳନ କରେ, ସ୍ଥଳଭାଗରେ କୁର୍ମ ଅଣ୍ଡା ଦିଏ ଏବଂ ସେ ଜଳଭାଗରେ ରହି ସେମାନଙ୍କୁ ଧ୍ୟାନ କରେ। ଗୋଟେ ଥର ଏଇଭଳି ଭାବରେ କରୁଥିବା ସମୟରେ ଗାନ୍ଧାରୀ ସେ ପଚାରିଥିଲେ ଭଗବାନ କୃଷ୍ଣଙ୍କୁ, ସେ ସତ୍ୟନାରୀ ଥିଲେ, ସେ କହିଲେ ମୁଁ କାହିଁକି ମୋର ଜୀବିତ ଜୀବିତ ଅବସ୍ଥାରେ ମୋର ପୁତ୍ରମାନେ ମୃତ୍ୟୁବରଣ କଲେ, ଗତ 7 ଜନ୍ମ ଧରିକି କୌଣସି ପାପ କରିନି, କାହିଁକି ଏଇଟା ହେଲା, ଏଇଭଳି ଭାବରେ କହିଥିଲେ। ଏଇଟା କୁହାଯାଏ ଭଗବାନ ତାଙ୍କର 100 ଜନ୍ମ ତଳର କଥା ବର୍ଣ୍ଣନା କରିଦେଲେ। 100 ଜନ୍ମ ତଳେ ସେ ଜଣେ ରାଜକୁମାରୀ ଥିଲେ ଏବଂ ରାଜକୁମାରୀ ଥିଲାବେଳେ ସେ ଯେତେବେଳେ ସ୍ନାନ କରିବାକୁ ଯାଇଥିଲେ ସେ ପୁଷ୍କରିଣୀରେ, ସେଇ ସମୟରେ ଗୋଟେ କଇଁଚ ଅଣ୍ଡା ଦେଇଥିଲା, ଆଉ 100ଟା ଛୁଆ ଥିଲା, ସେଇଟାକୁ ସେ ଦଳି ଦେଇଥିଲେ। ତେଣୁ ସେ କଇଁଚ ଅଭିଶାପ ଦେଇଥିଲା, ତୁ ଯେମିତି ମୋ ଆଗରେ ମୋର ସନ୍ତାନମାନଙ୍କୁ ହତ୍ୟା କଲୁ, ତୋର ତୋର ସାମ୍ନାରେ ତୋର ସନ୍ତାନମାନେ ମୃତ୍ୟୁବରଣ କରିବେ। ସେଥିପାଇଁ ଭଗବାନ କହିଲେ କର୍ମଣା ଗହନା କର୍ମଣ ଗତି, କର୍ମଣ ଗତି କେତେ ଗଭୀର ଆମେ ବୁଝିପାରିବା ନାହିଁ। କ'ଣ କବିମାନେ ମଧ୍ୟ ବିଦ୍ୱାନ ବ୍ୟକ୍ତିମାନେ ଅତ୍ର ମୋହିତା, ସେ ମୋହିତ ହୋଇଯାଆନ୍ତି କର୍ମ ବିଷୟରେ ଜାଣିବା ପାଇଁ। ତେଣୁ ଏଠି କହୁଛନ୍ତି କର୍ମ ବା କଇଁଚ ଯିଏ ସ୍ଥଳଭାଗରେ ଅଣ୍ଡା ଦିଏ କିନ୍ତୁ ଜଳରେ ରହିକି ସେ ଧ୍ୟାନ କରେ, ସେହିଭଳି ଭାବରେ ଠିକ୍ ସେହିପରି କୃଷ୍ଣ ଚେତନାରେ ଥିବା ଏକ ଭକ୍ତ ଭଗବାନଙ୍କ ଧ୍ୟାନ ଠାରୁ ବହୁ ଦୂରରେ ଥିଲେ ସୁଦ୍ଧା କେବଳ ତାଙ୍କୁ ସ୍ମରଣ କରେ, ତାଙ୍କର ସେବାରତ ହୋଇ ସେ ସ୍ତରକୁ ନିଜକୁ ଉନ୍ନୀତ କରିପାରେ। ତେଣୁ ସେ ଭୌତିକ ଦୁଃଖ ଯନ୍ତ୍ରଣା ଅନୁଭବ କରେ ନାହିଁ। ଜୀବନର ଏହି ଅବସ୍ଥାକୁ ବ୍ରହ୍ମ ନିର୍ମାଣ କୁହାଯାଏ, ଅର୍ଥାତ୍ ଭକ୍ତ ବରାବର ଭଗବାନଙ୍କ ଧ୍ୟାନରେ ମଗ୍ନ ହୋଇଥିବାରୁ ଭୌତିକ ଦୁଃଖ ଯନ୍ତ୍ରଣା ଅନୁଭବ କରିପାରେ ନାହିଁ। ଅନ୍ୟ କଥାରେ ଏହା ହିଁ କୁହାଯାଇପାରେ ଯେ ତାଙ୍କର ଭୌତିକ ଦୁଃଖ ନଥାଏ। ଆମର କୁହାଯାଇଛି ଚତୁର୍ଚେତାମୃତ ଯତ ଦେଖ ବୈଷ୍ଣବର ବ୍ୟବହାରିକ ଦୁଃଖ ନିଶ୍ଚୟ ଜାଣିବ ତାହା ପରାନନ୍ଦ ସୁଖ। ଆମେ ଦେଖିବା ବୈଷ୍ଣବମାନଙ୍କୁ ଆମେ ବୁଝିପାରିବା ନାହିଁ ବୈଷ୍ଣବମାନଙ୍କୁ, ବୈଷ୍ଣବମାନଙ୍କୁ ଦେଖାଯିବ ସେ ବହୁତ କଷ୍ଟରେ ରହୁଛି, କିନ୍ତୁ ପ୍ରକୃତରେ ମହାପ୍ରଭୁ ଚୈତନ୍ୟତାମୃତ ବର୍ଣ୍ଣନା କରାଯାଇଛି ସେଇଟା ନିଶ୍ଚିନ୍ତ ଜାଣିବ, ସେଇଟା ହେଉଛି ପରାନନ୍ଦ ସୁଖ, ବହୁତ ଆନନ୍ଦରେ ଅଛନ୍ତି ସେ, ଆମେ ଜାଣିପାରୁ ନାହିଁ। ତେଣୁ ଏହିପରି ଭାବରେ ସ୍ପର୍ଶାନ କୃତ୍ୱା ବୈବାୟମ ଚକ୍ଷୁ ଚୈବାନ୍ତରେ ଭୃହ ପ୍ରାଣପାନ ସମୟ କୃତ୍ୱା ନାଶାଭ୍ୟନ୍ତର ଚାରଣ ହଉ ଯତେନ୍ଦ୍ରିୟ ମନ ବୁଦ୍ଧି ମୁନିର୍ମୁଖ୍ୟ ପରାୟଣ ବିଗତ ଇଚ୍ଛା ଭୟ ପ୍ରଦ ସଦା ମୁକ୍ତ ଅବସ୍ଥା, ସେ ସବୁ ଅବସ୍ଥାରେ ମୁକ୍ତ ଅବସ୍ଥାରେ ରହୁଛନ୍ତି। କେଉଁମାନେ ସମସ୍ତ ବାହ୍ୟ ଇନ୍ଦ୍ରଭୋଗ ବିଷୟବସ୍ତୁକୁ ତ୍ୟାଗ କରି ଚକ୍ଷୁ ବା ଦୃଷ୍ଟିକୁ ଦୁଇ ଭୃ ମଧ୍ୟରେ ସ୍ଥିର କରି ନାସା ମଧ୍ୟରେ ପ୍ରାଣ ଓ ଅପାନ ବାୟୁକୁ ରୁଦ୍ଧ କରି ଅର୍ଥାତ୍ ଯୋଗୀ ମନ ବୁଦ୍ଧି ଏବଂ ଇନ୍ଦ୍ରଗୁଡ଼ିକୁ ଏହିପରି ଭାବରେ ସଂଯୋଗ କରି କାମ କ୍ରୋଧ ଓ ଭୟରେ ମୁକ୍ତ ହୁଅନ୍ତି, ଯିଏ ସର୍ବଦା ଏହି ଅବସ୍ଥାରେ ଥାଆନ୍ତି ସେ ବାସ୍ତବରେ ମୁକ୍ତ ଅଟନ୍ତି। କାମ କ୍ରୋଧ ଏବଂ ଭୟ ହେଉଛି ଭବରୋଗ, ଯେଉଁ ରହିଛି ଯେଉଁମାନେ ବାଘକୁ ଶ୍ରବଣ କରିବେ ସେମାନଙ୍କର ସେଟା କହେ ଯଶାଙ୍ଗ ଶ୍ରମାଣେ କୃଷ୍ଣେ ପରମପୁରୁଷେ ଭକ୍ତିର ଉତ୍ପତ୍ତି ପୁଂସ ଶୋକ ମୋହ ଭୟ ପାହା, ସେଠି ମଧ୍ୟ ସେ କଥା କହେ ଶୋକ ମୋହ ଭୟ। ଯେଉଁମାନେ କେବଳ ଭାଗବତ ଶ୍ରବଣ କରିବାକୁ ଆରମ୍ଭ କରି ସେମାନେ ସେ ଅବସ୍ଥା ପ୍ରାପ୍ତ ହେବେ, ଇଏ ହେଉଛି ଭବରୋଗର ଲକ୍ଷଣ। କିନ୍ତୁ ଯେଉଁମାନେ ଭାଗବତ ଶ୍ରବଣ କରିବେ ସେମାନେ ଏଇଟା ହେଉଛି ତା'ର କ'ଣ, ଇଏ ହେଉଛି ଗୌଣ ଫଳ, ମୁଖ୍ୟ ଫଳ ହେଉଛି ସେମାନେ କୃଷ୍ଣ ପ୍ରେମ ପ୍ରାପ୍ତି ହେବେ, କିନ୍ତୁ ଗୌଣ ଫଳ ହିସାବରେ ଭବରୋଗ ଦୂର ହୋଇଯିବ ତାଙ୍କର। ତେଣୁ ଏଠି ମଧ୍ୟ ସେ କଥା କୁହାଯାଉଛି, କାମ କ୍ରୋଧ ଭୟରୁ ସେମାନେ ମୁକ୍ତ ହେବେ। ଏବଂ ଅନ୍ତିମ ଶ୍ଳୋକରେ କହିଲେ, ବହୁତ ଗୁରୁତ୍ୱପୂର୍ଣ୍ଣ ଶ୍ଳୋକ, ପ୍ରଭୁପାଦ ମହାରାଜ ଅନେକ ସ୍ଥାନରେ ଏଇଟାକୁ ଉଦାହରଣ ଦିଅନ୍ତି। ଭୋକ୍ତାରମ ଜଗତ ପ୍ରସାଦ ସର୍ବଲୋକ ମହେଶ୍ୱରମ ସୁଦମ ସର୍ବଭୂତାନାମ ଜ୍ଞାନତାମାନ ଶାନ୍ତି ନୃଚ୍ଛନ୍ତି। ଏ ଶାନ୍ତିର ଫର୍ମୁଲା, ଶାନ୍ତିର ସୂତ୍ର, କେବଳ ଜଣେ ଜାଣିଯିବ ଯଦି ଜ୍ଞାନତା, ଏତିକି ଜଣେ ଜାଣିବ ଯେ ହେଉଛନ୍ତି କ'ଣ ତିନୋଟି ଜିନିଷ। ଭଗବାନ ହେଉଛନ୍ତି ଉପଭୋଗକାରୀ, ଭୋକ୍ତାରମ ଯଜ୍ଞ ତପସା ସବୁକିଛିର ଉପଭୋଗକାରୀ ହେଉଛନ୍ତି ଭଗବାନ। ଏବଂ ସର୍ବଲୋକ ମହେଶ୍ୱରମ ସମସ୍ତ ଲୋକର, ଭୌତିକ ଲୋକ ପରମାର୍ଥିକ ଲୋକ ସବୁକିଛିର ସିଏ ହେଉଛନ୍ତି ଭଗବାନ ହେଉଛନ୍ତି ମହେଶ୍ୱର ଶ୍ରେଷ୍ଠ ନିୟନ୍ତ୍ରଣକାରୀ ବା ମହେଶ୍ୱର। ଏବଂ ସୃଦଂ ସର୍ବଭୂତାନ ଖାଲି ମନୁଷ୍ୟ ନୁହନ୍ତି, ପଶୁ ପକ୍ଷୀ କୀଟପତଙ୍ଗ ଯେତେ ଜୀବ ଅଛନ୍ତି ସମସ୍ତଙ୍କର ସିଏ ହେଉଛନ୍ତି ସୁହୃଦ। ଏଇ ତିନୋଟି ଜିନିଷ ଯଦି ଜାଣିବେ, ଜ୍ଞାନ୍ତ ମାନ ଶାନ୍ତି ମୁଚ୍ଛନ୍ତି, ଏଇ ତିନୋଟି ଜିନିଷ ଯଦି ଜାଣିଯିବେ ତାହେଲେ ସେ ଶାନ୍ତି ପ୍ରାପ୍ତ ହେବେ। ପ୍ରଭୁପାଦ ମହାରାଜ କହନ୍ତି ଶାନ୍ତି ଫର୍ମୁଲା, ଶାନ୍ତି ପାଇବାର ଉପାୟ ହେଉଛି ଏଇଟା। ବିଭିନ୍ନ ସ୍ଥାନରେ ଭଗବାନ କହିଛନ୍ତି ଶାନ୍ତି କେମିତି ଜଣେ ପ୍ରାପ୍ତ ହେବା, ତେଣୁ ଏଇଟା ବିଶେଷ ଭାବରେ ପ୍ରଭୁପାଦ ମହାରାଜ ଏହି ଶ୍ଳୋକଟିକୁ ବହୁତ ସ୍ଥାନରେ ଉଦାହରଣ ଦିଅନ୍ତି। ଏ ଗୁରୁତ୍ୱପୂର୍ଣ୍ଣ ଶ୍ଳୋକ, ଏ ଅନ୍ତିମ ଶ୍ଳୋକ, ପଞ୍ଚମ ଅଧ୍ୟାୟର ଅନ୍ତିମ ଶ୍ଳୋକ। ତେଣୁ ଷଷ୍ଠ ଅଧ୍ୟାୟରେ ଧ୍ୟାନ ଯୋଗ, ତେଣୁ ଏଇ ଛଅଟି ଅଧ୍ୟାୟ ହେଉଛି କର୍ମଶତକ ବୋଲି କୁହାଯାଏ। ତେଣୁ ଏ ଛଅ ଷଷ୍ଠ ଅଧ୍ୟାୟରେ ଧ୍ୟାନ ଯୋଗ ବିଷୟରେ କୁହା, ଧ୍ୟାନ ଯୋଗ ହେଉଛି ସତ୍ୟଯୁଗର ଉପାୟ, ଭଗବାନ ପ୍ରାପ୍ତ ହେବାର ଉପାୟ ହେଉଥିଲା ଧ୍ୟାନ ଯୋଗ। କିନ୍ତୁ ସବୁ ବିଷୟରେ ଭଗବାନ କହୁଛନ୍ତି, ଭଗବତ ଗୀତାରେ ସବୁ ଜ୍ଞାନ ଦେଇଛନ୍ତି, ଧ୍ୟାନ ଯୋଗ ବିଷୟରେ ମଧ୍ୟ କହିବେ ଷଷ୍ଠ ଅଧ୍ୟାୟରେ। ତେଣୁ ଆରମ୍ଭରେ କହିଲେ ଯେ ଅନାଶିତ କର୍ମଫଳ କାର୍ଯ୍ୟ କର୍ମ କରୁଛି ଯ ସନ୍ୟାସ ସ ଯୋଗୀ ଚ ନ ନିନଗ୍ନି ନ ଚାକ୍ରିୟ। ପୁଣି ଏଠି ସନ୍ନ୍ୟାସର ସଂଜ୍ଞା ଭଗବାନ ଦେଲେ, ଅନେକ ସ୍ଥାନରେ ସନ୍ନ୍ୟାସର ସଂଜ୍ଞା ଭଗବାନ ଦେଇଛନ୍ତି। ଏଠି କହୁଛନ୍ତି ଯେଉଁମାନେ କର୍ମଫଳକୁ ଆଶା ନ କରିକି କାର୍ଯ୍ୟ କରନ୍ତି ସିଏ ହେଉଛନ୍ତି ସନ୍ନ୍ୟାସୀ ଏବଂ ସିଏ ହେଉଛନ୍ତି ଯୋଗୀ। ଅନାଶିତ କର୍ମଫଳ କାର୍ଯ୍ୟ କର୍ମ କରୁଛି ଯ ସନ୍ନ୍ୟାସ ସ ଯୋଗୀ ଚ ନ ନିରଗ୍ନି ନ ଚାକ୍ରିୟ। ଯିଏ ଅଗ୍ନି ଇତ୍ୟାଦି ଅଗ୍ନିହୋତ୍ର ଯଜ୍ଞ ଇତ୍ୟାଦି ଏସବୁ କରୁନାହାନ୍ତି ବା ଯେକୌଣସି କିଛି କାର୍ଯ୍ୟ କରୁନାହାନ୍ତି ସେମାନେ ଯୋଗୀ ବା ସେମାନେ କ'ଣ ସେମାନେ ସନ୍ନ୍ୟାସୀ ତା ନୁହଁ। ସନ୍ନ୍ୟାସୀର ପ୍ରକୃତ ସଂଜ୍ଞା ହେଉଛି ଯେଉଁମାନେ କର୍ମଫଳକୁ ଆଶା ନ ରଖି କର୍ମ କରନ୍ତି ସେ ହେଉଛନ୍ତି ସନ୍ନ୍ୟାସୀ ବା ଯୋଗୀ। ତେଣୁ ଜନ ସନ୍ନ୍ୟାସ ବିଧି ପ୍ରାହୁ ଯୋଗନ୍ତଂ ବିଧି ପାଳଡ଼ ନହି ଆସନ ସେ ସଂକଳ୍ପ ଯୋଗୀ ଭବତି କଶ୍ଚନ। ଯାହାକୁ ସନ୍ନ୍ୟାସ ବୋଲି କୁହାଯାଉଛି ସେ ହିଁ ଯୋଗୀ, ଯୋଗତମ ବିଧି ପାଣ୍ଡବ। ଆଉ ଅସନ୍ୟସ୍ତ ସଂକଳ୍ପ ଯେଉଁମାନଙ୍କର ବିଭିନ୍ନ ପ୍ରକାର କର୍ମଫଳ ପ୍ରତି ରହିଛି, ଆଶା ରହିଛି, ସେମାନେ ଯୋଗୀ ହୋଇପାରିବେ ନାହିଁ, ଯୋଗୀ ବହୁତ କଶ୍ଚନ। ତେଣୁ ଆରୁକ୍ଷୋର ମୁନି ଯୋଗ କର୍ମକାର ଉଚ୍ଚତେ ଯୋଗ ଆରୁଷ ସମକାର ଉଚ୍ଚତେ। ଯୋଗ ରୂଢ଼ ସ୍ତରକୁ ଯିବା ପର୍ଯ୍ୟନ୍ତ ପୂର୍ବରୁ ପୂର୍ବ ଅବସ୍ଥା ହେଉଛି ସେମାନେ ସବୁ କାର୍ଯ୍ୟ କରିବେ, କର୍ମ କରିବେ। କିନ୍ତୁ ଜଣେ ଯେତେବେଳେ ସେ ଯୋଗାରୂଢ଼ ଅବସ୍ଥାକୁ ପ୍ରାପ୍ତ ହୋଇଯିବ ସେତେବେଳେ ସେତେବେଳେ କର୍ମରୁ ସେମାନେ ମୁକ୍ତ ହେବେ ବା କର୍ମ ସେମାନେ କରିବାର ଆବଶ୍ୟକତା ନାହିଁ, ସେମାନେ ଆଉ କର୍ମର ଅଧିକାର ନାହିଁ, କର୍ମ ଉର୍ଦ୍ଧକୁ ସେମାନେ ଯିବେ, ସେ ସମକାରଣ ଉଚ୍ଚତେ। ତେଣୁ ଯଦା ହିଁ ନିନ୍ଦ୍ରିୟ ସୁନ କର୍ମ ସୁନ ସଜ୍ଜତେ ସର୍ବସଂକଳ୍ପ ସନ୍ନ୍ୟାସୀ ଯୋଗାରୂଢ଼ ସଦଚ୍ଛତେ। ଯୋଗାରୂଢ଼ ସଦ କେଉଁଟା, ଯେଉଁଠି ଇନ୍ଦ୍ରିୟାର୍ଥ କର୍ମରେ ଆସକ୍ତ ହୁଅନ୍ତି ନାହିଁ। ଇନ୍ଦ୍ରିୟ ପାଇଁ ଏଇଟା ଦରକାର, ଚକ୍ଷୁ ଚାହୁଁଛି ଏଇଟା ଦେଖିବା ପାଇଁ ଦେଖିବା, ଇଏ ହେଉଛି ଆସକ୍ତି ରହିଲା, ଏ ଯୋଗାରୂଢ଼ ଯାଇନାହାନ୍ତି। କିନ୍ତୁ ଶ୍ରୀ ଶ୍ରୀ ସୀତାରାମ ରଖୁନାହାନ୍ତି ସର୍ବସଂକଳ୍ପ ସନ୍ନ୍ୟାସୀ, ଇନ୍ଦ୍ରଠାରୁ ଇନ୍ଦ୍ରିୟର ବେଗରୁ ଯେଉଁମାନେ ଉର୍ଦ୍ଧକୁ ଗଲେଣି ସେମାନେ ହେଉଛନ୍ତି ସନ୍ନ୍ୟାସୀ, ସେମାନଙ୍କୁ ଯୋଗାରୂଢ଼ ସ୍ତର ବୋଲି କୁହାଯାଏ। ଯୋଗରେ ଆରୂଢ଼ ହୋଇଗଲେ ସେମାନେ ଯୋଗରୂଢ଼ ସ୍ତରକୁ ଗଲେ। ତେଣୁ ଭଗବାନ କହୁଛନ୍ତି ଉଦ୍ଧରେ ଆତ୍ମନାତ୍ମାନ ନା ଆତ୍ମାନ ଅବସାଦ ହେଇ ଆତ୍ମୀୟ ବହି ଆତ୍ମନିବନ୍ଧୁର ଆତ୍ମୀୟ ପୁରା ଆତ୍ମନ। ତେଣୁ ଆତ୍ମା ଶବ୍ଦର ଶବ୍ଦରେ ତିନୋଟି ଅର୍ଥ ରହିଛି, ଗୋଟେ ହେଉଛି ଶରୀର, ଗୋଟେ ହେଉଛି ମନ ଏବଂ ଗୋଟେ ହେଉଛି ଆତ୍ମା। ତେଣୁ ଏଠି କୁହାଯାଉଛି ଉଦ୍ଧରେ ଆତ୍ମନାତ୍ମାନ, ଆମେ ଆମର ଆମ ଦ୍ୱାରା ବା ବୁଦ୍ଧି ଦ୍ୱାରା ଆମ ମନକୁ ଉର୍ଦ୍ଧକୁ ନେବା, ଉଦ୍ଧରେ ଉପରକୁ ଟେକିବା, ନାତ୍ମାନ ଅବସାଦରେ ତାକୁ ତଳକୁ ନେବା ନାହିଁ, आत्मा भी आत्मन बंधु और आत्मा भी पूरा आत्मन मनटा आम शत्रु मनटा मध्य मित्र बंधु कि मन आम बंधु बंधुर आत्मा मनस्त देना आत्मना दी जे आत्मा को जीतिकी निज कंट्रोल रखी मन को निज कंट्रोल रखी सी मनटा तार बंधु अनात्मन से शत्रुते बर्तित आत्मीय शत्रुवत किंतु मन को जदि आम कंट्रोल रखि पारिना तमर शत्रु से मन एकाधारे आम शत्रु एकाधारे मित्र बंधु मनटा भगवान गोटे विभूति इंद्रियाण मन सन्दस मध्य भगवान कहे तेणु मनटा सत्वगुण से तेणु मनटा को जदि आम निज कंट्रोल रखिपर ताले से आमर कौन आम बंधु हिसाब से आम भगवत धाम रही सब मन कृष्ण पदार बिंदु हरे कृष्णा 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 हरे 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 राम 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 हरे ये बंधु आम मन बंधु जमी अम्बरीश महाराज मन को सब भगवान पाद पद्म लगे रखुले तेणु जितात्मन प्रशांत से परमात्मा समाहित सुतोष्ण सुख दुखी सी तथा महानापमान हो जो मैने मन को जीति जाने प्रशांत अवस्था प्राप्त हे परमात्मा समाहित केमी हम ना भगवान सहित युक्त है कि परमात्मा समाहित तेणु सुतोष्ण सुख दुख सी तथा महानापमान हुई शीत उष्ण सुख दुख महानापमान एका भाई ज्ञान विज्ञान तृप्तात्मा कृटस्थ विजितेन्द्रिय युक्त एति जोगी समरष्टात्म कांचन बहुत सुंदर शोटे कहीं भगवान ज्ञान विज्ञान तृप्तात्मा ये जो परमार्थ ज्ञान विज्ञान से निजे अनुभव कर तृप्त होकर रही कूटस्थ विजितेन्द्रिय इंद्रिय मान से जीतिक रही कूटस्थ भी कहने गुण भीतर ना गुण ऊर्धर से मैंने युक्त समरष्ट्रास्म कांचन ताकपाई टेका हो पथर हो सुना हो एक बुझीपर ना कहीं सुवर्ण मुंडाटे पड़ी स्वर्ण मुंडा टेकाटे पड़ी आम सामान भाई देखिपर इटा इटाटे खंडे रही भाया देखा जाना भाया देखा जाए कि सामान सामान रहा आम थे अफिश्रे आम आलोचना करता बेले भगवद गीता ईश्वर को जो कहला से जन कह ना ये संभव न सुना को पथर कभी जन सामान पार तेणु प्रभुपाद महाराज ईश्वरक कहते बहुत सुंदर कथा कहते जे यही भगवद गीता कृष्ण चेतना विज्ञान अटे केवल भौतिक पांडित्य लाभ करी कहीं कृष्ण चेतनशील हो पारे ना ये भगवान से भगवान शुद्ध भक्त संगलाभ करे शुद्ध भक्त सर्वदा शुद्ध चेतनार थाए कृष्ण कृपार कृष्ण चेतनशील व्यक्ति अनुभूति अनुभूत ज्ञान लाभ करता है सर्वदा भगवान दिव्य सेवार निजुक्त हो एक दिव्य आत्मसंतोष लाभ करता तद्वारा से भगवान कृपा लाभ करता है भगवान कृपा ही ताधे ज्ञान स्फुरण करे अनुभूति शुद्ध ज्ञान लाभ करी व्यक्ति विशुद्ध हो जाए आत्मानुभूति लब्ध ज्ञान लाभ करी व्यक्ति निजर विश्वास व धारणा दृढ़ रही पारे किंतु केवल भौतिक ज्ञान लाभ करी से प्रकार स्थिरता लाभ करपर ना भौतिक ज्ञान प्रत्यक्ष भाव परस्पर विरुद्ध सिद्धांत परिपूर्ण व्यक्ति ये ज्ञान लाभ करी खूब सहज भ्रमित हुए आत्मज्ञानी व आत्मतत्वविद ही प्रकृत आत्मजित अटे कारण से कृष्ण पादपद्म संपूर्ण रूपे आत्मसमर्पण करी से दिव्य स्तर में अवस्थित कारण भौतिक ज्ञान व पांडित्य तार कि आवश्यकता न था भौतिक ज्ञान व पांडित्य मानसिक कल्पना व मनन अन्य मान पक्ष स्वर्णपुर लोभन हो पाए किंतु एक आत्मज्ञानी पक्ष बालिकरडा व प्रस्तर खंड अधिक कि नुहे तेणु यही भाव में सुंदर स्वकृति रही सुहर मित्र हरि उदासीन मध्यस्थ दोष बंधुषु साधुषु अभी पापेशु समबुद्धि विशिष्यते तेणु जो व्यक्ति समस्त मंगलाकांक्षी बंधु आत्मस्वजन शत्रु मित्र ईर्षाणु पुण्यकर्मा साधु पापी उदासीन मध्यस्थ आदि समस्त को समान दृष्टि देखे एवं समस्त प्रति समभावपन्न हुए से दिव्य चेतन लाभ दिगरे अधिक उन्नति कर बुझाक पड़े तेणु यही भाव पाइक भगवान बर्तन कौश केमी ध्यान करवाक पड़ो ध्यान जो सत्युगर उपाय सेटा कौन ध्यान उपाय होती भाव ना योगी जुंजित सततम आत्मान रहस्य स्थित एकाकी जो चित्त रहस्य परिग्रह गोटे योगी सर्वदा परमात्मा के ठारे मन को एकाग्र करने निमित्त चेष्टा करने उचित से एकांत स्थान में एकाकी बास कर बड़ सावधान सहकार सर्वदा मन संयम करने उचित तो समस्त भौतिक कामना बा अधिकारी तो भाव मुक्त होगा उचित सीटा हूँ कि भाव करेंगे आसन कि भाव ना शुचोदेश प्रतिष्ठाप्य स्थिरमासन आत्मन नाथ चीत नाथ नीच चवड़ीन कुशोत्तरम प्रत्येकाग्र मन कृत्वा जतचित्तेन्द्रिय क्रिया विषयासन चिंता योगमात्म विशुद्ध है जो गोटे पवित्र स्थान को जीवे जोटी स्थिर भाव बसवे जोटा बस उच्चा ही नी बस नीचा ही नवं गोटे कुश आसन एवं गोटे कौन चैलजीन कह मृग चर्म इत्यादि पड़ थोर बसवे से मन को एकाग्र करते मान मन बुद्धि ये सब एकाग्र करवेशन करेंगे आत्मशुद्धिपाई कि करेंगे सम काय स्थिर ग्रीव शरीर आ ग्रीवा एवं मस्तक गोटे शरीर रेखा रारण अचल स्थिर संप्रक्य नासिका अग्रंश स्वयं नासिकार अग्रभाग से दर्शन करेंगे चक्षुटा पूरा बंद हम ना कि पूरा खोल ना ये हूँ ध्यान प्रोसेस विशेषान अवलोकन से अगर किसी देखिए ना प्रशांत आत्मा विगत भी तेणु से प्रशांत अवस्था रहीकि भयमुक्त होकर ब्रह्मचारी व्रत पालन करके मन को संयम कर भगवान सहित युक्त कर ये हूँ योगर उपाय शत्रुगर ये भाव ध्यान करुले जुंजन एव सदात्मा जोगी नियत मानस शांति निर्वाण परम मत संस्था मत गति यही भाव जन जो रान करे तो निज नियम को नियम इत्यादि पालन करके शांति बा निर्वाण प्राप्त हे मत संस्था भगवान धाम से जीवे मत संस्था अधिगछति भगवान धाम तेणु एथपाई जो रही जो नियम सब रही कौन कौन नातस्नत सब जो अस्ति अति बेसिक खाद्य अति अश्नतु अश्नतु अश्नत मान बेसिक खाद्य कौन जीक आवश्यक से ग्रहण करेंगे न चैकांत मन स्नत बिल्कुल खाद्य ग्रहण करेंगे ना ता नुह न चाहते स्वप्नशील से जागृत न चार दिन बा बेसी शोबे ना बिलकुल न शिक रे ना जी आवश्यकता से ग्रहण करेंगे युक्त हार विहार से युक्त चेष्ट से कर्म से युक्त स्वप्न बोध से योग भवती दुखा प्रभुपाद महाराज उदाहरण दी जो भाव में लवण लवणटा कौन स्वल कहते वन हू इट्स मोर दैन रिक्वयर्ड विल ड्रीम वेरी मच व्हाइल स्लीपिंग एंड ही मस्ट कन्सिक्वेंटली स्लीप मोर दैन इज रिक्वयर्ड वन शुड नॉट स्लीप मोर दैन सिक्स आवर्स डेली अधिका शैले स्वप्न देख तेणु छः घंटा मनुष्य पाई दरकार हो छः घंटा सीटा मिनिमम सीटा शयन करेंगे अधिका नहीं कम ना तेणु युक्त हार विहार से युक्त चेष्ट से कर्म छु युक्त स्वप्न बोध योग भवती दुख यही भाव में जहाँ आम शरीर जो आवश्यकता जिनस रही जी आवश्यकता से ग्रहण करवा कहुए योगी मान खाद्य उपाय कि भाव में से मैंने अधा जो रही अधा को अधा जो तर स्टमाक रही अधाटा खाली र आउ अधारे पानी अधा हे आउ जो रहा खाद्य यही भाव में जड़े योगी तार खाद्य ग्रहण करेंगे तेणु यही भाव जो जे कर ତାହେଲେ ସେ ଦୁଃଖରୁ ମୁକ୍ତ ହେବ। ଯୋଗ ଭବତି ଦୁଃଖ ଯଦା ବିନତଂ ଚିତ୍ତଂ ଆତ୍ମନିର୍ବାବତିଷ୍ଠତେ ନିଷ୍ଫଳ ସର୍ବକାମିକ ଯୁକ୍ତ ଇତିଚେତେ ତଦା। ଯେଉଁଭଳି ଭାବରେ ଯଦି ନିଜ ସବୁକୁ ଇନ୍ଦ୍ର ମନକୁ ସବୁ ନିୟମରେ ରଖିପାରିବେ ବା କଣ୍ଟ୍ରୋଲ ରଖିପାରିବେ, ଆତ୍ମାରେ ଯେଉଁମାନେ ସ୍ଥିର ହେବେ ସେମାନେ ଅନ୍ୟ କୌଣସି କାମରୁ କାମଫଳ ପ୍ରତି ଆସକ୍ତ ହେବେ ନାହିଁ, କାମ ପ୍ରତି ଆସକ୍ତ ହେବେ ନାହିଁ। ତାଙ୍କୁ ଯୁକ୍ତି ଯୁକ୍ତ ବୋଲି କୁହାଯାଏ, ଯୁକ୍ତ ଯୋଗୀ। କିଭଳି ଉଦାହରଣ ଦେଉଛନ୍ତି, କିଭଳି ଭାବେ ନା ଯୋଗୀ ଯଥା ଦୀପ ନିବାହତ ସ୍ତୋ ନିଙ୍ଗତେ ସ୍ୱପ୍ନା ସୁଦ୍ଧା ଯୋଗୀନ ଯତ ଚିତ୍ତ ସେ ଯୁଞ୍ଜତି ଜଗମାତ୍ମନ। ଯେମିତି ଗୋଟେ ବାୟୁ ନଥିବା ସ୍ଥାନରେ ଗୋଟେ ଦୀପଟେ ରହିଲେ ଯେମିତି ସ୍ଥିର ଭାବରେ ସେ ଶିଖା ଜଳେ ବା ଉଠେ, ସେଇଭଳି ଭାବରେ ଯୋଗୀର ମନ ସେଇଭଳି ଭାବରେ ସ୍ଥିର ରହିଥିବ, ସେ ବିଚଳିତ ହେବ ନାହିଁ। ଯତ୍ର ପରମିତ ଚିତ୍ତଂ ନିରୁଦ୍ଧମ ଯୋଗ ସେବା ଯତ୍ର ଚୈବାତ୍ମନାତ୍ମାନ ପଶ୍ଚନାତ୍ମନ ତିଷ୍ଠତି ସୁଖମ ଆତ୍ୟନ୍ତିକ ଯତ୍ର ବୁଦ୍ଧି ଗ୍ରାହ୍ୟ ଧୀରମ ବେଦୀ ଯତ୍ର ନ ସେବା ସ୍ଥିତସ୍ଥଳ ତତ୍ତ୍ୱତଃ ଜଙ୍ଗଲବ୍ଧ ଚାପରଂ ଲାଭଂ ମନ୍ୟତେ ନା ଅଧିକଂ ତତ ଯସ୍ମିନ୍ ସୁତନ ଦୁଃଖାନ ଗୁଣା ବି ଚାଲତେ ତଂ ବିଦ୍ୟା ଅଧିକ ସଂଯୋଗ ବିୟୋଗଂ ଯୋଗ ସଙ୍ଗୀତମ। ଏ ଚାରୋଟି ଶ୍ଳୋକ ଗୋଟିଏ ଅନ୍ୟ କରାଯାଇଛି। ଯତ୍ର ପରମିତ ଚିତ୍ତଂ ନିରୁଦ୍ଧମ ଯୋଗ ସେବା, ଯେତେବେଳେ ବ୍ୟକ୍ତି ର ମନ ଯୋଗାଭ୍ୟାସ ଦ୍ୱାରା ସଂଯତ ହୋଇ ସମ୍ପୂର୍ଣ୍ଣ ରୂପେ ଭୌତିକ କର୍ମରେ ବିରତ ହୋଇଯାଏ, ସେତେବେଳେ ବ୍ୟକ୍ତି ଯେଉଁ ସ୍ଥିତି ଲାଭ କରେ ତାକୁ ସମାଧି ଅବସ୍ଥା କୁହାଯାଏ। ପାତଞ୍ଜଳିକର ଯେଉଁ ସମାଧି ରହିଛି ଅଷ୍ଟାଙ୍ଗ ଯୋଗ, ଏଥିରେ ସେଇଟା ବର୍ଣ୍ଣନା କରାଯାଇଛି। ଯମ ନିୟମ ଆସନ ପ୍ରାଣାୟାମ ଧ୍ୟାନ ଧାରଣା ଇତ୍ୟାଦି ପ୍ରତ୍ୟାହାର ଏଭଳି ଭାବରେ ସମାଧି ଅବସ୍ଥା ରହିଛି। ସମାଧି କହିଲେ ମନ ଗୋଟିଏ ବିଷୟରେ ରହିବ, ଆଉ ଅନ୍ୟ ଚିନ୍ତା କରିବ ନାହିଁ, ଏଠୁ ସମାଧି। ତେଣୁ ଏ ଅବସ୍ଥାରେ ବ୍ୟକ୍ତି ଶୁଦ୍ଧ ମନରେ ଆତ୍ମଦର୍ଶନ କରିବାର କ୍ଷମତା ଲାଭ କରେ ଏବଂ ଆତ୍ମାରେ ଆନନ୍ଦ ଅନୁଭବ କରେ। ସେ ଆନନ୍ଦ ଅବସ୍ଥାରେ ବ୍ୟକ୍ତି ଅସୀମ ଦିବ୍ୟାନନ୍ଦ ଲାଭ କରେ ଏବଂ ଦିବ୍ୟ ଇନ୍ଦ୍ରିୟ ସାହାଯ୍ୟରେ ଆତ୍ମାରେ ଆନନ୍ଦ ଅନୁଭବ କରେ। ଏହି ସ୍ଥିତିରେ ସ୍ଥିର ହୋଇ ବ୍ୟକ୍ତି କେବେ ହେଲେ ସତ୍ୟରେ ବିଚଳିତ ହୁଏ ନାହିଁ। ଯେତେବେଳେ ସେ ଏହି ଲାଭ ପାଏ ସେତେବେଳେ ସେ ଭାବେ ଯେ ଏହାଠାରୁ ଅଧିକ ଲାଭ ଆଉ କିଛି ନାହିଁ। ଯେତେବେଳେ ବ୍ୟକ୍ତି ଏ ପ୍ରକାର ସ୍ଥିତିରେ ରହେ ସେତେବେଳେ ଯେତେ ବିରାଟ ଦୁଃଖର ସମ୍ମୁଖୀନ ହେଲେ ସୁଦ୍ଧା ସେ ଟିକିଏ ହେଲେ ବିଚଳିତ ହୁଅନ୍ତି ନାହିଁ। ଏହା ହିଁ ପ୍ରକୃତରେ ଭୌତିକ ସ୍ଥିତି ଜନିତ ଦୁଃଖରୁ ମୁକ୍ତି। ତେଣୁ ଏହି ସ୍ଥିତିରେ ରହିଲେ ଯେତେବେଳେ ଦୁଃଖ ଆସିଲେ ମଧ୍ୟ ସେମାନେ ବିଚଳିତ ହୁଅନ୍ତି ନାହିଁ। ଜଙ୍ଗଲବ୍ଧ ଚାପଣ ଲାଭ ମନ୍ୟତେ ନା ଅଧିକ ତଥା ଯସ୍ମିତ ନ ଦୁଃଖେନ ଗୁରୁନା ବି ବିଚାରଲତେ। ଯେତେବେଳେ ଦୁଃଖ ଆସିଲେ ମଧ୍ୟ ସେ ଅବିଚଳିତ ରୁହନ୍ତି। ଭଗବାନଙ୍କ ସହିତ ଯୁକ୍ତ ହୋଇଥିବାରୁ ଯେଉଁ ଆନନ୍ଦ ପ୍ରାପ୍ତ ହୁଅନ୍ତି ଭୌତିକ ଦୁଃଖରେ ସେମାନେ ସେଇଟା ତାପରେ ବାଧା ଆସେ ନାହିଁ। ସ ନିଶ୍ଚୟ ଯୋଗ୍ୟ ଯୋଗ ନିର୍ମିଣ ଚେତ ସହ ସଂକଳ୍ପ ପବନ କାମନ ତିକ୍ତ ସର୍ବନଶସ୍ୱତ ମନସେ ଇନ୍ଦ୍ରିୟ ଗ୍ରାମ ବିନିୟମ ସମନ୍ତତ। ତେଣୁ ଦୃଢ଼ତା ଏବଂ ଅଖଣ୍ଡ ବିଶ୍ୱାସ ସହକାରେ ବ୍ୟକ୍ତି ଯୋଗ ସାଧନାରେ ନିଯୁକ୍ତ ହେବା ଉଚିତ। ସେ ମିଥ୍ୟା ଅହଙ୍କାର ଜାତ ସମସ୍ତ ପ୍ରକାର ଭୌତିକ କାମନାକୁ ତ୍ୟାଗ କରିବା ଉଚିତ ଏବଂ ଏହିପରି ଭାବରେ ମନରେ ସମସ୍ତ ଇନ୍ଦ୍ରିୟକୁ ସବୁ ଦିଗରୁ ସଂଯୋଗ କରିବା ଉଚିତ। ଶନି ଶନି ଉପରମ୍ୟା ବୁଦ୍ଧା ଯୁକ୍ତି ବିଦ୍ୟା ଆତ୍ମସମସ୍ତ ମନ କୃତ ନୈବ କିଞ୍ଚିତ ଅପି ଚିନ୍ତାଏ। ତେଣୁ ଏହିଭଳି ଭାବରେ ବୁଦ୍ଧି ଗୃହୀତା ବୁଦ୍ଧିକୁ କ୍ରମଶଃ ପୂର୍ଣ୍ଣ ବିଶ୍ୱାସର ସହିତ ବୁଦ୍ଧି ବଳରେ ସମାଧିରେ ସ୍ଥିର ହେବେ ଏବଂ ଏହିପରି ଭାବରେ ମନକୁ ଆତ୍ମାରେ ସ୍ଥିର କରିବାକୁ ହେବେ ହେବ ଏବଂ ଅନ୍ୟ କିଛି ଭାବିବାକୁ ପଡ଼ିବ ନାହିଁ। ଯେତେବେଳେ ଯଥଯଥ ନିଶ୍ଚଳ ଯଦି ମନ ଚଞ୍ଚଳ ଅସ୍ଥିର ତଥା ନିୟମ ହେଇକି ତଥା ଆତ୍ମା ନେଇ ବସନ୍ତ ନାହିଁ। ଯେତେବେଳେ ମନ ଅସ୍ଥିର ହେବ ଅନ୍ୟ ସ୍ଥାନକୁ ଚାଲିଯିବ ପୁଣି ତାକୁ ଆଣିକି ମନକୁ ପୁଣି ଭଗବାନ ପାଖରେ ଲଗେଇବାକୁ ପଡ଼ିବ। ପ୍ରଶାନ୍ତ ମନସ ହି ଏଣୁ ଯୋଗୀନ ସୁଖମ ଉତ୍ତମ ଉପେତି ଶାନ୍ତ ରଜସମ ବ୍ରହ୍ମଭୂତ କର୍ମସମ। ତେଣୁ ଇଏ ହେଉଛି ବ୍ରହ୍ମଭୂତ ସ୍ତର। ମନଟା ପ୍ରଶାନ୍ତ ଅବସ୍ଥାରେ ଆସିବ ସୁଖମ ଉତ୍ତମ ଉତ୍ତମ ସୁଖ ସେ ପ୍ରାପ୍ତ ହେବ। ଆତ୍ମାର ଯେଉଁ ସୁଖ ରହିଛି ଭୌତିକ ସୁଖଠାରୁ ସେ ବହୁତ କୋଟି ଗୁଣରେ ଅଧିକ ଆତ୍ମାର ସୁଖ। ତେଣୁ ଉପେତି ଶାନ୍ତ ରଜସମ ଆଉ ଏ ଗୁଣର ପ୍ରଭାବରୁ ସେମାନେ ଉର୍ଦ୍ଧକୁ ଯାଆନ୍ତି, ସେଟା ବ୍ରହ୍ମଭୂତ ସ୍ତର ବୋଲି କୁହାଯାଉଛି। ଯୁଞ୍ଜନ ଏବ ସଦାତ୍ମାନ ଯୋଗୀ ବିଗତ କର୍ମ ସହ ସୁଖେନ ବ୍ରହ୍ମ ସଂସ୍ପର୍ଶମ ଅତ୍ୟନ୍ତ ସୁଖମ ଶୃଣୁତେ। ଭଗବାନ ସହିତ ଯୁକ୍ତ ହେଇ ବା ଆତ୍ମାରେ ପରମାତ୍ମାଙ୍କ ସହିତ ଯୁକ୍ତ ହେଇ ଯେଉଁ ଆନନ୍ଦ ସେ ପ୍ରାପ୍ତ ହୁଅନ୍ତି ସେଇଟା ବହୁତ ଆନନ୍ଦ ରହିଛି। ସୁଖମ ଅତ୍ୟନ୍ତ ସୁଖମ ଅତ୍ୟନ୍ତ ସୁଖ ସେଇଟା ଅତ୍ୟନ୍ତ ସୁଖମ ଶୃଣୁତେ। जनु सर्वभूतस्थमात्मानं सर्वभूतानि चात्मनि इच्छेत प्रकृतात्मा सर्वत्र समदर्शन। सबुठारे समान दर्शन करेंगे जहाँ को आगला विद्या विनय संपन्न पंडिता समदर्शन तो से स्तर को सामने जीवे तेणु विशेष भाव भगवान सबुठ दर्शन करेंगे। जो मान पश्यति सर्वत्र सर्वंच मई पश्यति तस्म न प्रणशामी सच मेन प्रणशति। यहाँ हूँ महाभागवत स्तर सबुठ भगवान दर्शन करेंगे जमी प्रहलाद महाराज भगवान सबुठ दर्शन करुले तेणु सर्वभूत स्थित जो मान बजती अकृतमा स्थित सर्वदा वर्तमान भी सहयोगी मई बर्तते तेणु यही स्तर को जो मैंने गलणी से भगवान सहित युक्त होती आत्मपमीन सर्वत्र समंग पश्यत जो अर्जुन सुखम बाजवा दुख सहयोगी परम ये श्रेष्ठ योगी आत्मपमीन सर्वत्र आम जब निज शरीर प्रति चिंता करे अन्य प्रति से भाव से ही स्तर को जब जान जीव ताले से हूँ श्रेष्ठ योगी परम मत तेणु यहाँ शुणिक अर्जुन कहले प्रभु ये तो संभव नुह जोयम जुग तोया प्रत सामेन मधुसूदन ये श्याम न पश्याम चंचल स्था स्थिति स्थिर प्रभु आप जो साम्य कथा कौन या दिने कि दिदिन दिन कर जड़े सबुदिन करना विश्वनाथ चक्रवर्ती भास्कर कहते हैं ये देखिपना कहीं चंचल ही मन कृष्ण प्रमाति बलव दृढ़ तस्म निग्रह मन वायु युग संस्कर वायु को नियंत्रण करवा जो भाव कष्ट से भाव मन को नियंत्रण करवा कष्ट भगवान कहे महाबाह असंग ये कौन सन्देह ना कि मन दुन मन को निग्रह करवा मन कंट्रोल करवा बहुत कष्ट निश्चित भाव कितु अभ्यास कले हम वैराग्य से गृह असंजतात्मन जोग दुष्प्राप्ति में मती पश्चात्मना तो जतता सक एवं उपायत यदि मनटा निर्धारित मैंने कंट्रोल नाला तार से आमको कौन पश्चात्मन जो जार मन असंजत जोग साधन में आत्मा प्रति लाभ कष्ट व्यापा तेणु यही भाव कही सत्त सक उपायत तेणु कि जार मन संजत और जी ठीक मार्ग साधना करे बा प्रगतिशील हुए से निश्चय कृतकार्य हुए बा साधना सिद्धिलाभ करे साधना सिद्धिलाभ करा शुणी अर्जुन कौश प्रभु जब नई पारे कौन हम अजति श्रद्धा पेता जो योगाचरित मानस अप्राप्य जोग संसद कां गति कृष्ण गच्छति एटा बहुत गुरुत्वपूर्ण प्रश्न आम भी सन्देह अच्छे आम जी सिद्धिलाभ कर पारे कौन हम आम अवस्था तेणु भगवान तार उत्तर दौरान अर्जुन कौशन प्रभु कचिन्न भय विभ्रष्ट छिन्ना भ्रमी नश्यति अप्रतिष्ठ महाभाव विमुढ़ ब्रह्मणपति जोभि भाव आकाश मेघ खंड देखुवा मेघटा यदि पवन द्वारा एपट सेपट हो गला से वृष्टि करना से भाव जड़े जो आध्यात्मिक मार्ग को आसो कौन से भौतिक सुख प्राप्त हो पार ना एणे आध्यात्मिक सुख प्राप्त हो पारे ना गति कौन हम कड़े कि प्राप्त हो पारे जीरो अवस्था तेणु अर्जुन पसंद ये तमे संशय कृष्ण मोर यहाँ बहुत सन्देह रही छेतु अहस्य अश्य आपण ही यहाँ को छेदन करें तोधन्य संशय नई छेद आप छाड़ा आउ क्या देखिपार ना जी मोर ये संशय को दूर कर जन भगवान तार उत्तर कौन पार्थ नई वाहन मूत्र विनाशस्त विद्यते नई कल्याण कृत्य दुर्गति गच्छति हे पार्थ हे तात बहुत प्रिय बोली संबोधन कर जो मैंने ये कल्याणकर मार्ग आगवान सब युक्त होती केवल दुर्गति हम ना नई वाहन मूत्र ये जन्म नुह कि पर जन्म कथा कौन कह ये जन्म किसी असुविधा हम ना पर जन्म तो आई कह कौन कह पर जन्म तो सुनिश्चित होकर से प्राप्य पुण्यकृता लोकानुसुता शाश्वत समा सूचना क्षमता ये जोग भ्रष्ट भी जाए उन्नत लोक मान बहु काल करेंगे उपभोग करेंगे एवं सरलापर से सूचीमान पुण्यवान व्यक्ति मान गृह बा धनिक गृह जन्मलाभ कर योगग्रस्त से माने अभी जाए अथवा योगिना कूड़े भगवती धीमता मे तो दुर्लभ तर लोक जन्म बाहर जो मैंने उन्नत जमी आम ଆଚ୍ଛା ଜଣେ କହୁଛନ୍ତି ପରିପକ୍ୱ ଯୋଗିନୋମପି ଯୋଗଭ୍ରଷ୍ଟ ଯେଉଁମାନେ କିଏ ନା କର୍ଦ୍ଦମ ସଭରି ଇତ୍ୟାଦି ଏମାନେ ଯୋଗୀ ଏସବୁ ଆସିଲେ ଏବଂ ତାଙ୍କର ସିଦ୍ଧି ଲାଭ କଲେ। ଆଉ ଟିକେ ଯେଉଁମାନେ ଉନ୍ନତ ସ୍ତରର ସେମାନେ ଯେମିତି କିଏ କିଏ ନା ନିମି ପ୍ରଭୃତି, ନିମି ପ୍ରଭୃତି ଏମାନେ ବହୁତ ଉନ୍ନତ ସ୍ତରରେ ଥିଲେ, ତାଙ୍କର ପତନ ହେଇଯାଇଥିଲା। ନିମି କଥା ଆସିବ ନା, ଏକାଦଶ ସ୍କନ୍ଧରେ ସବୁ ଅଛି ତାଙ୍କ କଥା। ନିମି ହେଉଛନ୍ତି ଜନକରାଜ, ଜନକରାଜ ସେ ସୀତାଙ୍କର ଯେ ପିତା ସେଇ ତାଙ୍କର ବଂଶ ପୂର୍ବ ବଂଶଧର ନିମି, ସେଇଠୁ ଆସୁଛନ୍ତି ଜନକ ସମ୍ପ୍ରଦାୟ, ଜନକମାନେ ସବୁ ଆସୁଛନ୍ତି ମିଥିଳା ରାଜା ସେମାନେ ସବୁ। ତେଣୁ ଏଇ ଯେଉଁ ରହିଛନ୍ତି ତତ୍ରତମ ବୁଦ୍ଧି ସଂଯୋଗ ଲବତୀ ପର୍ବଦୈକମ ଯଥେଷ୍ଟ ତତ୍ପୁଅ ସଂଶୋଧନ କରୁନନ୍ଦନ, ପୂର୍ବଜନ୍ମରେ ଯେଉଁଠୁ ତାଙ୍କର ଛାଡ଼ିଥିଲେ ସେଇଠୁ ପୁଣି ଆରମ୍ଭ କରିବେ। ପୂର୍ବଜନ୍ମ ଯାହା ପତନ ହୋଇଯାଇଥିଲା ସେମାନେ ପୁଣି ସେଇଠୁ ଆରମ୍ଭ କରିବେ। ତେଣୁ ପୂର୍ବାଭ୍ୟାସ ତେନେଇବା ରିହାତି ଅବଶ୍ୟ ବିଷୟ ଜିଜ୍ଞାସ ଯୋଗ ଶବ୍ଦ କର୍ମ ଅତିବର୍ତ୍ତତେ। ବେଦରେ ଏଇ ଯେଉଁ କର୍ମକାଣ୍ଡ ଧାରା ରହିଛି ବା ଜ୍ଞାନକାଣ୍ଡ ଧାରା ଅଛି, ଯଦି ଜଣେ ଭକ୍ତି ସ୍ତରକୁ ଆସୁଛନ୍ତି ମାନେ ସେମାନେ ଭକ୍ତି ପୁଣି ଭକ୍ତିରୁ ଆରମ୍ଭ କରିବେ କାର୍ଯ୍ୟ, ସେମାନେ ପୁଣି କର୍ମ ଜ୍ଞାନ ଦେଇକି ଯିବାକୁ ପଡ଼ିବ ନାହିଁ। ତେଣୁ ଯେଉଁମାନେ ଆମର ସ୍ଥାନକୁ ଆସୁଛନ୍ତି ସେମାନେ ନିଶ୍ଚିନ୍ତ ଭାବରେ ପୂର୍ବରେ ବହୁତ କିଛି କାର୍ଯ୍ୟ କରିଛନ୍ତି, ଯୋଗରେ କିଛି ସିଦ୍ଧି ଲାଭ କରିଛନ୍ତି, ଯେଉଁଥିପାଇଁକି ଆଜି ସେମାନେ ଭକ୍ତି ଆଚରଣ କରୁଛନ୍ତି। ପ୍ରଯତ୍ନ ଯତ୍ମାନ ଯୋଗୀ ସଂଶୋଧ କେଳି ବିଷୟ ଅନେକ ଜନ୍ମ ସଂଶୋଧିନ ତତେ ଯାଆନ୍ତି ପରାଙ୍ଗତି। ତେଣୁ ଏଇଭଳି ଭାବରେ ଅନେକ ଜନ୍ମ ପରେ ସେମାନେ ସିଦ୍ଧି ପ୍ରାପ୍ତ ହୁଅନ୍ତି। ଏଇଟା ଭକ୍ତିମାନଙ୍କ ପାଇଁ କୁହାଯାଉନି, ଭକ୍ତମାନଙ୍କ ପାଇଁ କୁହାଯାଉନି, ଏଇଟା ଅନ୍ୟ ଯୋଗ ଯେଉଁ ଅଷ୍ଟାଙ୍ଗ ଯୋଗ ଇତ୍ୟାଦି ସବୁ ରହିଛି ତା ପାଇଁ କୁହାଯାଉଛି। ସେମାନଙ୍କୁ ଅନେକ ଜନ୍ମ ଲାଗେ, ବହୁ ନାମ ଜନ୍ମ ନାମ ଅନ୍ତ ଯେମିତି କୁହାଯାଇଛି ଜ୍ଞାନବାନ ମାନଙ୍କ ପଦ୍ଧତି। ତେଣୁ ତପସ୍ୱୀ ବିହ ଦୁଃଖ ଯୋଗୀ ଜ୍ଞାନୀ ବିହ ବି ମତ ଦୀର୍ଘ କର୍ମୀ ବ୍ୟସ୍ତା ଦୁଃଖ ଯୋଗୀ ତସ୍ମା ଯୋଗୀ ବିବର୍ଜନ। ତପସ୍ୱୀମାନଙ୍କଠାରୁ ଶ୍ରେଷ୍ଠ ହେଉଛନ୍ତି ଯୋଗୀ, ଜ୍ଞାନୀମାନଙ୍କର ମଧ୍ୟ ଶ୍ରେଷ୍ଠ ଯୋଗୀ, ଆଉ କର୍ମୀମାନଙ୍କ କଥା କ'ଣ କହିବା। ତେଣୁ ତୁମେ ଯୋଗୀ ବନ, ଯୋଗୀ ହୁଅ। କିଭଳି ଆମେ ଯୋଗୀ ହେବା, ଅନ୍ତିମ ଶ୍ଳୋକରେ ଏଇଟା କହିଲେ, ଯୋଗୀ ନାମ ବି ସର୍ବେଶା ମଦ୍ଗତିନାନ୍ତରାତ୍ମନା ଶ୍ରଦ୍ଧାବାନ ଭଜତି ଯୋଗମାନଙ୍କ ସହ ଆମେ ଯୁକ୍ତ ମତ। ଏ ଶ୍ରେଷ୍ଠ ଯୋଗୀ ହେଉଛି ଭକ୍ତ, କର୍ମ ମଧ୍ୟ ଯୋଗୀ, ଭଗବାନ ସହ ଯୁକ୍ତ ହେଉଛନ୍ତି, ସକାମ କର୍ମ ଯୋଗୀ ବା ନିଷ୍କାମ କର୍ମ ଯୋଗୀ ସବୁ ରହିଛନ୍ତି, ଜ୍ଞାନ ମଧ୍ୟ ଯୋଗୀ, କିନ୍ତୁ ଭକ୍ତ ହେଉଛନ୍ତି ଶ୍ରେଷ୍ଠ ଯୋଗୀ। ଯୋଗୀ ନାମ ବି ସର୍ବେଶା ମଦ୍ଗତିନାନ୍ତରାତ୍ମନା ହୃଦୟରେ ସେ ଭଗବାନ ସ୍ମରଣ କରୁଛନ୍ତି ଏବଂ ଶ୍ରଦ୍ଧାର ସହିତ ଭଗବାନ ଭଜନ କରୁଛନ୍ତି, ଭକ୍ତି କରୁଛନ୍ତି, ସେମାନେ ହେଉଛନ୍ତି ଶ୍ରେଷ୍ଠ ଭକ୍ତି, ଶ୍ରେଷ୍ଠ ଯୁକ୍ତତମ ଯୋଗୀମାନଙ୍କ ଭିତରେ ଶ୍ରେଷ୍ଠ ହେଉଛନ୍ତି ଏମାନେ ଭକ୍ତ। ତେଣୁ ଭକ୍ତି ବିଷୟରେ 7-12 ଏଇ 6 ଅଧ୍ୟାୟରେ ବର୍ଣ୍ଣନା କରାଯିବ। ଆମେ ଆସନ୍ତାକାଲି ଚତୁର୍ଥ ଦିବସ କଥା କହିବା, ଆଜିର କଥା କହିବି ବିଶ୍ରାମ ଦେବା। ଜୟ ଶ୍ରୀ ଭଗବତ ଗୀତା କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମ୍ବେ ଗୌରବକୁଞ୍ଜ କି ଜୟ ଗୋପାଳ ଜୟ ଶ୍ରୀ ଗୋପାଳ।